ଆଜି ଆମେ ଏଠାରେ ଏକତ୍ରିତ ଏହି ସତ୍ସଙ୍ଗର ଉଦ୍ଦେଶ୍ୟ ହେଉଛି ସ୍ୱର୍ଗତ ଅମ୍ବିକା ଚରଣ ପଟ୍ଟନାୟକଙ୍କର ଚତୁର୍ଦ୍ଦଶାଭ ପାଳନ କରାଯାଉଛି ଏବଂ ସେହି ଉପଲକ୍ଷେ ଆମକୁ ଏଇ ସୁଯୋଗ ପ୍ରଦାନ କରିଥିବାରୁ ଆମେ ସର୍ବପ୍ରଥମେ ଆମର ଅନୁଷ୍ଠାନ ଅଭୟଚରଣ କଂଗ୍ରେସନ ଡିପାର୍ଟମେଣ୍ଟ ତରଫରୁ ଆମେ ଉଦ୍ୟୋକ୍ତାଙ୍କୁ ଆମର ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ। ଏହି ମାଧ୍ୟମରେ ଆମକୁ ଗୋଟେ ସୁଯୋଗ ମିଳିଲା ଯେ ଆମେ କିଛି ଜନ୍ମ ମୃତ୍ୟୁ ପ୍ରଭୁ କହିଲେ ଜନ୍ମ ମୃତ୍ୟୁ ବିଷୟରେ ଆମେ କଥା କହିବା। ଏଇ ଇଏ ହେଉଛି ଏଇ ଯେଉଁ ଅକେଜନ୍ ବା ଏଇ ଯେଉଁ ଏଇ ପରିସ୍ଥିତିଟା ହେଉଛି ସେଇଭଳି ଭାବରେ ଆଜି ଆମର ଚତୁର୍ଦ୍ଦଶ ପାଳନ କରୁଛେ। ତେଣୁ ଇଏ ମନୁଷ୍ୟ ଜୀବନର କର୍ତ୍ତବ୍ୟ ହେଉଛି ଏ ବିଷୟରେ ଚିନ୍ତା କରିବା। ସାଧାରଣତଃ ଲୋକମାନେ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଏ ଭୌତିକ ଜଗତକୁ ଜରା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇ ଭୌତିକ ଜଗତ ଏଇଭଳି ଭାବେ ସୃଷ୍ଟି ହେଇଛି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଭୌତିକ ଜଗତରେ ଅନେକ ପ୍ରକାର ଦୁଃଖ ରହିଛି। ଆର କ'ଣ ପାଇଁ ଏ ଦୁଃଖ ରହିଛି ଏଇଟା ଆମେ ବୁଝିବା କଥା। ବିଶେଷ ଭାବରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ମାନେ ତାର ଉଦ୍ଦେଶ୍ୟ ହେଉଛି ତାର ଲକ୍ଷ୍ୟ ହେଉଛି ସେଇ ବିଷୟରେ ଚିନ୍ତା କରିବ, ବ୍ରହ୍ମ ଜିଜ୍ଞାସା କରିବ, ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ଏଇ କଥା ଭାଗବତରେ ଆପଣମାନେ ଦେଖିବେ ସମସ୍ତ ବେଦର ସାର ହେଉଛନ୍ତି ଶ୍ରୀମଦ୍ ଭାଗବତମ୍। କିନ୍ତୁ ଶ୍ରୀମଦ୍ ଭାଗବତମ୍ର ଯେଉଁ ବିଷୟ ବର୍ଣ୍ଣନା କରାଯାଉଛି ବିଶେଷ ଭାବରେ ପରୀକ୍ଷିତ ମହାରାଜ ଏବଂ ଶୁକଦେବଙ୍କର କଥା ରହିଛି ସେଥିରେ। ଶୁକଦେବ ଯିଏକି ହେଉଛନ୍ତି ସେ ଥିଲେ ରାଧାରାଣୀଙ୍କର ସୁଖ ସୁଆ। ତେଣୁ ଭଗବାନ କୃଷ୍ଣ ଯେତେବେଳେ ଲୀଳା କରୁଥିଲେ ସେ ସମୟରେ ରାଧାରାଣୀ ଶୁକ ପକ୍ଷକୁ ପାଳନ କରୁଥିଲେ, ତାଙ୍କୁ ସବୁ ଦାନା ଦେଉଥିଲେ, ଯେଉଁ ବେଦାନାର ଦାନା ସବୁ ପ୍ରଦାନ କରୁଥିଲେ ଏବଂ ସେ ରାଧାକୃଷ୍ଣ ଗାଉଥିଲେ ଶୁକ। କିନ୍ତୁ ଯେତେବେଳେ ଭଗବାନ ଚାଲିଗଲେ ତାଙ୍କର ଲୀଳା ସମାପ୍ତ କରି ତାଙ୍କର ଧାମକୁ ଚାଲିଗଲେ ସେହି ସମୟରେ ଶୁକ ପକ୍ଷୀକୁ କହିଲେ ତମେ ଏଠି ରହିବ, ଆମର କଥା ପ୍ରଚାର କରିବ। ତେଣୁ ଶୁକପକ୍ଷୀ ଚିନ୍ତା କଲେ କେଉଁଠି ଭଗବାନଙ୍କର କଥା ଚାଲିଛି, ତେଣୁ ଆସି ପହଞ୍ଚିଲେ ଏଇ ଭୁବନେଶ୍ୱର କ୍ଷେତ୍ରରେ। ଆମର ଶ୍ରୀ ଶ୍ରୀମଦ୍ ଗୌରବନ୍ଧୁ ସିଂ ମହାରାଜ ଏ କଥାଟି କହିଥିଲେ ଆମର ଏବେ ଯେଉଁ ତାଙ୍କର ହେଲା ବ୍ୟାସରୁଦା ନା କ'ଣ ହେଲା ଏବେ ଯେଉଁ ତିରୋଭାବ ପାଳନ କରାଗଲା, ଆବିର୍ଭାବରେ ତାଙ୍କର ଗୋଟେ ବହି ବାହାରିଥିଲା, ଅଷ୍ଟ୍ରେଲିଆର ଜଣେ ଭକ୍ତ ଯେଉଁ ରଚନା କରିଥିଲେ ସେଇଥିରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଶୁକପକ୍ଷୀ ଆସି ଏଠି ପହଞ୍ଚିଲେ, ଭୁବନେଶ୍ୱର ପହଞ୍ଚିଲେ। ଆମେ ଗତ ରବିବାର ସେଠି ପ୍ରୋଗ୍ରାମ କରିଥିଲୁ, ଗୋଟେ ସଣ୍ଡେ ପ୍ରୋଗ୍ରାମ। ତେଣୁ ସେଠାରେ ମେଘେଶ୍ୱର ମନ୍ଦିରରେ ଆମର ସେ ପ୍ରୋଗ୍ରାମ ହେଇଥିଲା। ସେଇ ଯେଉଁ ସ୍ଥାନ ସେ ହେଉଛି ଏକାମ୍ର କ୍ଷେତ୍ର, ସେଠି ଗୋଟେ ବିରାଟ ଆମ୍ବ ଗଛ ଥିଲା, ଏକାମ୍ର ଆନନ୍ଦ ଥିଲା ତାର ନାଁ। ତେଣୁ ଶୁକଦେବ ଭଗବାନ ଶିବଜୀ ସେଠି ପାର୍ବତୀଙ୍କୁ ଭଗବାନ କଥା କହୁଥିଲେ, ଭାଗବତ କଥା କହୁଥିଲେ। ତେଣୁ ସମସ୍ତ ଯେତେ ଅନ୍ୟ ସମସ୍ତେ ଜୀବ ଥିଲେ ସେଠି ତାଙ୍କୁ ବିଦା କରିଦିଆଗଲା, କେବଳ ଶିବଜୀ ରହିଲେ ଏବଂ ପାର୍ବତୀ ରହିଲେ। ଶିବଜୀ ଭାଗବତ କଥା କହୁଛନ୍ତି, ପାର୍ବତୀ ହୁଁ ହୁଁ ମାରୁଛନ୍ତି, କିନ୍ତୁ ପାର୍ବତୀ ଦେବୀ ଚିନ୍ତା କଲେ ଯେ ଭାଗବତ କଥା ଆରମ୍ଭ ହେଉଛନ୍ତି, ତେଣୁ ଭଗବାନଙ୍କ ଲୀଳା ଦଶମ ସ୍କନ୍ଧରେ ଆସିବ, ତେଣୁ ଆମେ ଟିକେ ଘୁମା ଲାଗିଲାଣି, ସେ ଟିକେ ଘୁମେଇ ପଡ଼ିଲେ, ତେଣୁ ଯାହା ହଉ। କିନ୍ତୁ ଶିବଜୀ ଯେତେବେଳେ କହିଥିଲେ ଭାଗବତଙ୍କ କଥା ସତ କରିଥିଲେ ଯେ ମୁଁ ଯାହା କହିବି ଆପଣମାନେ ହୁଁ ହୁଁ ମାରିବେ, ତେଣୁ ସେଇଭଳି ଭାବରେ ଆମେ ଯେଉଁ କଥା କହୁଛେ ଆପଣମାନେ ହୁଁ ହୁଁ ନ ମାରିଲେ ମଧ୍ୟ ଅନ୍ତତ ପକ୍ଷେ ଶୋଇବେ ନାହିଁ। ପାର୍ବତୀ ଶୋଇପଡ଼ିଥିଲେ, ଶିବଜୀ ଭୋଳାନାଥ ସେ ଭଗବାନ କଥା କହି ଭୋଳ ହେଇଯାଇଛନ୍ତି, ତେଣୁ ଯେତେବେଳେ ତାଙ୍କର ଚକ୍ଷୁ ଖୋଲିଲେ ଦେଖିଲେ ପାର୍ବତୀ ଘୁମାଉଛନ୍ତି। କିନ୍ତୁ ହୁଁ ହୁଁ ଶବ୍ଦ କେଉଁଠୁ ଆସୁଛି, ଦେଖିଲେ ଉପରେ ଆମ୍ବ ବୃକ୍ଷରେ ସେ ଶୁକପକ୍ଷୀଟି ରହିଛି, ତେଣୁ ସେ କ୍ରୋଧ ପ୍ରକାଶ କରି ସେ ଶୁକପକ୍ଷୀକୁ ବଢ଼େଇଲେ ମାରିବା ପାଇଁ। ତେଣୁ ଶୁକପକ୍ଷୀ ଧ୍ୟାନ ଆସି ଭଦ୍ରିକାଳ ସମୟରେ ଯେଉଁ ରହିଥିଲେ ବ୍ୟାସଦେବ ତାଙ୍କର ପତ୍ନୀଙ୍କ ଗର୍ଭରେ ପ୍ରବେଶ କରିଗଲେ। ସେମିତି ହୁଁ ମାରୁଛନ୍ତି ବ୍ୟାସଦେବ ମଧ୍ୟ ଭଗବାନ କଥା କହୁଛନ୍ତି, ସେମିତି ହୁଁ ମାରୁଥିଲେ ସେମାନେ ତାଙ୍କର ମୁଖ ଦେଇ ପ୍ରବେଶ କରିଗଲେ, ତାଙ୍କର ଗର୍ଭରେ ରହିଲେ। ଯାହା ହଉ, ଏଇ ଗୋଟେ ଲୀଳା ଭାଗବତର ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଶୁକଦେବ ସେ ତାଙ୍କର ମାଙ୍କର ଗର୍ଭରେ ବହୁତ ବର୍ଷ କାଳ ରହିଗଲେ। ବ୍ୟାସଦେବ ତାଙ୍କୁ ବହୁତ ଅନୁରୋଧ କଲେ ଯେ ତମେ ମାଙ୍କର ଯେଉଁ କଷ୍ଟ ହେଉଛି ତମେ ଆସ, ବାହାରକୁ ଆସ, ଗର୍ଭ ଜନ୍ମ ପ୍ରଦାନ ଜନ୍ମ ନିଅ। କିନ୍ତୁ ସିଏ ଆସୁନଥିଲେ ଜନ୍ମ ନେବା ପାଇଁ। ଏଇ ଜନ୍ମ ମୃତ୍ୟୁ ଚକ୍ର ରହିଛି ଭୌତିକ ଜଗତରେ, ଜନ୍ମ ମୃତ୍ୟୁ ଚକ୍ରରେ ସମସ୍ତେ ଘୁରି ଘାଣ୍ଟି ହେବେ। ତେଣୁ ସେ ଚାହୁଁନଥିଲେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିବା ପାଇଁ। ତେଣୁ ବ୍ୟାସଦେବ କହିଲେ, ନା ତମେ ଜନ୍ମ ମୃତ୍ୟୁ, ଯଦିଓ ଏ ଭୌତିକ ଜଗତ ଜନ୍ମ ମୃତ୍ୟୁ ଚକ୍ର ରହିଛି, କିନ୍ତୁ ଏ ଚକ୍ରକୁ ଜଣେ ପାର ହେଇଯାଇପାରିବ। ଏ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଇ ଜନ୍ମ ମୃତ୍ୟୁ ଚକ୍ରକୁ ପାର ହେବା। କିନ୍ତୁ ସେ ବିଷୟରେ ଶତକଡ଼ା 99 ଭାଗ ଲୋକ ସେ ବିଷୟରେ ଚିନ୍ତା କରନ୍ତି ନାହିଁ। ତେଣୁ ଯେଉଁ ଆଜିର ଯେଉଁ ପରିସ୍ଥିତି ହେଇଛି, ଏ ପରିସ୍ଥିତିରେ ଆମକୁ ଗୋଟେ ସୁଯୋଗ ମିଳୁଛି, ଆମେ ସେ ବିଷୟରେ ଆଲୋଚନା କରିବା, ଜନ୍ମ ମୃତ୍ୟୁ ବିଷୟରେ ଆଲୋଚନା କରିବା। ତେଣୁ ବ୍ୟାସଦେବ ଗଲେ ଦ୍ୱାରକା ଯାଇ ଭଗବାନ କୃଷ୍ଣଙ୍କୁ ଅନୁରୋଧ କଲେ ଯେ ସିଏ ଭଗବାନ ଯେତେବେଳେ ଆସିଲେ ସେତେବେଳେ ସିଏ ତାଙ୍କୁ ଆଶ୍ୱାସନା ଦେଲେ ଯେ ତମେ ଜନ୍ମଗ୍ରହଣ କର, ତମକୁ ମାୟାର ବସରେ ପଡ଼ିବ ନାହିଁ ତମେ, କାରଣ ଭଗବାନ ହେଉଛନ୍ତି ମାୟାଧୀଶ, ଆମେ ହେଉଛେ ମାୟା ବଶ। ଭଗବାନ ଆଉ ଜୀବ ଭିତରେ ତଫାତ୍ ହେଉଛି ଏଇଟା, ମାୟାଧୀଶ ମାୟାବଶ, ଈଶ୍ୱର ଜୀବେର ଭେଦ। ତେଣୁ ଏଇ ଯେଉଁ ଭଗବାନ ଭଗବତ ଗୀତାରେ ଭଗବାନ କହିଲେ ସେ କଥା ଯେ ଦୈବୀ ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେହତାନ କରନ୍ତି। ଏ ଜନ୍ମମୃତ ଚକ୍ରରେ, କାରଣ ଏ ଅମ୍ବିକା ବର୍ତ୍ତମାନ ଆମର ଚାଲିଗଲେ, ଅମ୍ବିକା ତାଙ୍କର ନାମ ଥିଲା, ଏଇ ବର୍ତ୍ତମାନ ଏଇ ଶାରଦୀୟ ଉତ୍ସବ ଚାଲିଛି, ଅମ୍ବା ମା ତାଙ୍କର ପୂଜା ଚାଲିଛନ୍ତି। ତେଣୁ ଇଏ ଯେଉଁ ଅମ୍ବିକା ଯେଉଁ ରହିଛି ଜନ୍ମମୃତ ଚକ୍ର, ଇଏ ଯେଉଁ ଆମେ କ'ଣ ପାଇଁ କଥା କହିଲେ, ଅମ୍ବିକା କଥା ରହିଲା, ହଁ ଦୈବେଶ ଗୁଣମୟୀ ଅମ୍ବିକା, ଅମ୍ବାଙ୍କର ଏଇ ଯେଉଁ ଗୁଣମୟୀ ମାୟା, ତ୍ରିଗୁଣମୟୀ ମାୟା, ସତ୍ୟରଜ ତ୍ରିଗୁଣମୟୀ, ସତ୍ୟରଜ ତମ ତ୍ରିଗୁଣମୟୀ ମାୟା ଯେଉଁ ରହିଛି, ଏଥିରେ ଆମେ ସେ ବନ୍ଧା ହେଇକି ରହିଛି। ଅମ୍ବାଦେବୀଙ୍କର କାର୍ଯ୍ୟ, ମାୟାଙ୍କର କାର୍ଯ୍ୟ ହେଉଛି ସେଇଟା, ବହିର୍ମୁଖ ଯେଉଁମାନେ ହେଇଯାଇଛନ୍ତି, କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ ତୈବ ମାୟା ତାରେ ଦେହ ସଂସାର ଆଦି ଦୁଃଖ। ମାୟା ଦେବୀ, ଏ ଅମ୍ବିକା ଦେବୀ, ସେ ଆମକୁ ଦୁଃଖ ଦେଉଛନ୍ତି କାହିଁକି ନା ଆମେ ଭଗବାନ ଭୁଲି ଯାଇଛେ। ତେଣୁ ଯେତେବେଳେ ଆମେ ଦୁଃଖ ପ୍ରାପ୍ତ ହେବା, ସେତେବେଳେ ଚିନ୍ତା କରିବା ଦୁଃଖରୁ କେମିତି ଆମେ ମୁକ୍ତି ପାଇବା, ସେତେବେଳେ ଜଣେ ସେ ଭଗବାନଙ୍କ ଶରଣ ଯିବା ପାଇଁ ଚାହିଁବେ, କେମିତି ଆମେ ଦୁଃଖରୁ ମୁକ୍ତ ହେବା, ଏଇ ତତ୍ତ୍ୱ ଜିଜ୍ଞାସା ଆସିବ ସେଇ ସମୟରେ। ତେଣୁ ଭଗବାନ କହିଲେ ଯେ ତମେ ଆସ, ପୃଥିବୀ ପୃଷ୍ଠକୁ ଆସ, ତମେ ମାୟା ତୁମକୁ ଗ୍ରାସ କରିବ ନାହିଁ। ଭଗବାନ ଯାହାକୁ ସୁରକ୍ଷା ଦେବେ, ଭଗବାନ ଯେଉଁମାନେ ମାୟାର ଅଧୀନ ରହିବେ, ସେମାନେ ଭଗବାନଙ୍କର ଅଧୀନ ରହିବେ, ମାୟା ତାଙ୍କୁ ସ୍ପର୍ଶ କରିପାରିବ ନାହିଁ। ଇହା ଦସ୍ୟ ହରିଦାସେ କର୍ମଣା ମନସା ଗିରା ନିଖିଳାସୁପି ଅବସ୍ଥା ଆସୁ ଜୀବନ୍ମୁକ୍ତ ସ ଉଚ୍ଚତେ, ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କୁ ଯେଉଁମାନେ ଦାସ, ଭଗବାନଙ୍କୁ ଯେଉଁମାନେ ଭକ୍ତ, ସେମାନେ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ମନରେ ସେମାନେ ସବୁବେଳେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରନ୍ତି, ମନରେ ମଧ୍ୟ ଭଗବାନଙ୍କ ଚିନ୍ତା କରନ୍ତି, ଏବଂ ଗିରା ମାନେ କଥାରେ ମଧ୍ୟ, ବଚନରେ ମଧ୍ୟ ଭଗବାନ କଥା କୁହନ୍ତି। ସେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ତେଣୁ ଏଇ ଯେଉଁମାନେ ଭଗବାନଙ୍କର ଭକ୍ତ, ସେମାନେ ନିଖିଳାସୁ ଅଭି ଅବସ୍ଥା ଆସୁ, ଯେକୌଣସି ଅବସ୍ଥାରେ ରୁହନ୍ତୁ ନା କାହିଁକି, ଜୀବନ ମୁକ୍ତ ସଉଚ୍ଚତେ, ସେମାନେ ଜନ୍ମ ମୃତ୍ୟୁ ପାର ହେଇଯାଇଛନ୍ତି। ତେଣୁ ଆମେ ଯଦି ତାଙ୍କର ଅନୁସରଣ କରିବା, ତାଙ୍କର ଅନୁଗାମୀ ହେବା, ତାହେଲେ ଆମେ ମଧ୍ୟ ବହୁତ ସହଜରେ ଏଇ ଜନ୍ମ ମୃତ୍ୟୁ ଚକ୍ରକୁ ପାର ହେଇଯାଇପାରିବା। ଭଗବତର ଭଗବାନ କହିଛନ୍ତି, ମାମୁ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଅଶାଶ୍ୱତମ ନା ପ୍ରମତି ମହାତ୍ମା ସଂସିଦ୍ଧି ପରମାଙ୍ଗତା। ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେବେ, ମାମୁ ପ୍ରତ୍ୟ, ସେମାନଙ୍କୁ ଆଉ ଏ ଭୌତିକ ଜଗତରେ ଜନ୍ମ ନେବାକୁ ପଡ଼ିବ ନାହିଁ। ପୁନର୍ଜନ୍ମ ଏ ଭୌତିକ ଜଗତ ହେଉଛି କିଭଳି ଭାବରେ ନା ଦୁଃଖାଳୟମ୍ ଅଶାଶ୍ୱତମ୍। ଦୁଃଖାଳୟମ୍ କହିଲେ ଏଠି ଅନେକ ପ୍ରକାର ଦୁଃଖ ରହିଛି, ତାଦେହରୁ ଇଏ ଗୋଟେ ମୃତ୍ୟୁ ଗୋଟେ ଦୁଃଖ, ଜନ୍ମ ମଧ୍ୟ ଗୋଟେ ଦୁଃଖ, ବାର୍ଦ୍ଧକ ଅବସ୍ଥା ମଧ୍ୟ ଗୋଟେ ଦୁଃଖ ଏବଂ ରୋଗ, ବିଭିନ୍ନ ପ୍ରକାର ରୋଗ ରହିଛି। ତେଣୁ ଏଇସବୁ ଯେଉଁ ବିଭିନ୍ନ ପ୍ରକାର ଦୁଃଖ ରହିଛି ଏ ଦୁଃଖାଳୟମ୍, ଏବଂ ଜଣେ ଯଦି ଚାହିଁବ ଯେ ଦୁଃଖରେ ରହିବା ପାଇଁ ତଥାପି ସେ ଦୁଃଖରେ ରହିପାରିବ ନାହିଁ, କାହିଁକି ନା ସେ ଏ ଜଗତ ହେଉଛି ଅଶାଶ୍ୱତ, ଏ ସବୁବେଳେ ପାଇଁ ରହିବ ନାହିଁ, ଏ ସୃଷ୍ଟି ହେବ କିଛି କାଳ ରହିବ ଏବଂ ପରେ ଧ୍ୱଂସ ହେଇଯିବ। ତେଣୁ ଆମେ ଗୋଟେ କଥା କହିବା ଏଇ ପ୍ରସଙ୍ଗରେ ଯେ ଆମେ ବହୁତ ବର୍ଷ ତଳେ ପାଖାପାଖି 2004-05 ମସିହାରେ ଏହି ସମୟରେ ଗୋଟେ କ୍ଲାସ୍ ଦେଉଥିଲୁ ମନ୍ଦିରରେ, ଇସ୍କନ୍ ମନ୍ଦିରରେ ଭଗବତ ଗୀତା। ତେଣୁ ସେହି ସମୟରେ ଯେଉଁ ଦଶହରା ସମୟ, ଏହି ସମୟରେ ସବୁ ଦର୍ଶକମାନେ ଆସୁଥିଲେ, ଅମ୍ବାଦେବୀଙ୍କ ଦର୍ଶନ କରୁଥିଲେ, ଦୁର୍ଗାଦେବୀଙ୍କ ଦର୍ଶନ କରି ଆମର ଇସ୍କନ୍କୁ ଆସୁଥିଲେ, କୃଷ୍ଣ ବଳରାମଙ୍କ ଦର୍ଶନ କରୁଥିଲେ। ସେହି ସମୟରେ ଭଗବତ ଗୀତା କ୍ଲାସ୍ ଦେଉଥିଲି, ତେଣୁ ସେହି ସମୟରେ ମାନେ ମୁଁ ଜାଣିନି କ'ଣ ମୁଁ କଥା କହୁଛି, ଏଭଳି ଗୋଟେ ପରିସ୍ଥିତି ଆପଣ ଆସିଯାଇଥିଲା। ତାପରେ ମୋର ସଚେତନ ଆସିଲା ବେଳକୁ ଦେଖିଲି ମୁଁ ଭଗବତ ଗୀତା କହୁଛି। ତେଣୁ ମୁଁ ଚିନ୍ତା କରୁଥିଲି ଏ ଦଶହରା ସମୟରେ ଏଇଭଳି ଭାବରେ ଗୋଟେ ଅକେଜନ୍ ହେଇଥିଲା, ତେଣୁ ଆଜି ମଧ୍ୟ ସେଇଭଳି ଭାବରେ ଗୋଟେ ଅକେଜନ୍ ଆସିଲା, ଆମକୁ ଏଇ ଭଗବାନ କଥା କହିବାର ସୁଯୋଗ ମିଳିଲା। ତେଣୁ ଯାହା ହଉ, ଏଇ ଯେଉଁ ଭୌତିକ ଜଗତ ରହିଛି, ଏ ଜଗତରେ ଯେଉଁମାନେ ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ପ୍ରକୃତରେ ଆତ୍ମଚେତନଶୀଳ ବ୍ୟକ୍ତି, ସେମାନେ ଚିନ୍ତା କରିବେ ଯେ କେମିତି ଜଣେ ଏ ଜନ୍ମ ମୃତ୍ୟୁ ପାର ହେଇପାରିବ। ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ ସନାତନ ଗୋସ୍ୱାମୀ, ଷଡ଼ ଗୋସ୍ୱାମୀ, ଆପଣମାନେ ଜାଣିଥିବେ ଷଡ଼ ଗୋସ୍ୱାମୀ। ସେ ସମୟରେ ରାଜା 1500 ମସିହାର କଥା, ସେ ସମୟରେ ରାଜା ଯିଏ ଥିଲେ ହୁସେନ ଶାହ, ମୁସଲମାନ ରାଜତ୍ୱ ଥିଲା ବଙ୍ଗଳାରେ, ହୁସେନ ଶାହ ଥିଲେ, ତାଙ୍କର ସେ ପ୍ରଧାନମନ୍ତ୍ରୀ ଥିଲେ। ଏତେ ଯଦିଓ ସେ ଦାକ୍ଷିଣାତ୍ୟରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ଏତେ ବିଦ୍ୱତା ଥିଲା, ତାଙ୍କୁ ସେ ନେଇକି ତାଙ୍କର ପ୍ରଧାନମନ୍ତ୍ରୀ କରିଥିଲେ, ପ୍ରାଇମ୍ ମିନିଷ୍ଟର କରିଥିଲେ। ତେଣୁ ସିଏ ସନାତନ ଗୋସ୍ୱାମୀ ଯେତେବେଳେ ମହାପ୍ରଭୁ ଭେଟ ହେଲେ, ସେତେବେଳେ ସେ ତାଙ୍କୁ ଏଇ ପ୍ରଶ୍ନଟି ପଚାରିଥିଲେ, କିଏ ଆମି କେନେ ଆମାୟ ଯାହାରେ ତା ପତ୍ର ଏହା ନାହିଁ ଜାଣି କିଏମାନେ ଏଇତ ହଏ, ପ୍ରକୃତରେ ମୁଁ କିଏ। ଏଇ କଥାଟି ସତକଡ଼ା ଅନୁସନ୍ଧାନ ଲୋକ ଜାଣନ୍ତି ନାହିଁ, ତା ମହାପ୍ରଭୁ ତାଙ୍କର ଉତ୍ତର ସବୁ ଦେଇଛନ୍ତି, ଚେତନ ଚେତନାନ୍ତ ବର୍ଣ୍ଣନା କରାଯାଇଛି। କିନ୍ତୁ ଆମର କଥା ହେଉଛି ଯେ ଏଇ ଯେଉଁ ଆମେ କିଏ, ଏଇ ଯେଉଁ ପ୍ରଶ୍ନ ଯେଉଁମାନେ କରୁଛନ୍ତି ପ୍ରକୃତରେ, ସେମାନେ ହେଉଛନ୍ତି ପ୍ରକୃତରେ ତାଙ୍କର ଉନ୍ନତ ଚେତନା ଜାଗ୍ରତ ହେଇଛି। ଏଇ କେବଳ ଜିଜ୍ଞାସା କରି ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, ତ୍ରୟୋଦଶ ଅଧ୍ୟାୟରେ ଅନ୍ତିମରେ ସେ କଥାଟି କହିଛନ୍ତି ଯେ ଆମେ ଏ ଶରୀରଠାରୁ ଭିନ୍ନ, ଏଇ ଜ୍ଞାନ ସତକଡ଼ ଅନୁସୂତ ଭାବେ ଲୋକଙ୍କର ନାହିଁ। ଇଏ ହେଉଛି କ୍ଷେତ୍ର, ଏ ଶରୀରଟି ହେଉଛି କ୍ଷେତ୍ର, ଏ ଶରୀରକୁ ଯିଏ ଜାଣନ୍ତି ସେ ହେଉଛନ୍ତି କ୍ଷେତ୍ରଜ୍ଞ। କ୍ଷେତ୍ରଜ୍ଞ ଇଡମ୍ ଶରୀର କୌନ୍ତିଜ କ୍ଷେତ୍ରମ୍ ଯଦି ଅଭିଧିହତେ ଏଇଟର ଯେ ବ୍ୟକ୍ତି ତମ ପ୍ରାହୁ କ୍ଷେତ୍ରଜ୍ଞ ଯଦି ତଦ୍ଭିଧ। 13 ଅଧ୍ୟାୟରେ ଭଗବତ ଗୀତାରେ କ୍ଷେତ୍ର, କ୍ଷେତ୍ରଜ୍ଞ, ଜ୍ଞାନ, ଜ୍ଞେୟ ଏବଂ ପ୍ରକୃତି ପୁରୁଷ ଏ 6ଟି ବିଷୟରେ ବର୍ଣ୍ଣନା କରାଯାଇଛି। ସେହି ପ୍ରସଙ୍ଗରେ ଭଗବାନ କହିଲେ ଯେ କ୍ଷେତ୍ର, କ୍ଷେତ୍ରଜ୍ଞ ଯେଉଁ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଭିତରେ ଯେଉଁ ତଫାତ, ଏଇଟାକୁ ଯେଉଁମାନେ ଜାଣନ୍ତି ସେମାନେ ଆଉ ଏ ଜନ୍ମମୃତ୍ୟୁ ଚକ୍ରରୁ ପାର ହେଇଯାଇପାରିବେ। ଏଇ ଶ୍ଳୋକଟି ଅଛନ୍ତି, କ୍ଷେତ୍ର କ୍ଷେତ୍ରଜ୍ଞ ବିଷୟରେ ତଫାତ ଲୋକମାନେ ଜାଣୁନାହାନ୍ତି, ଆଉ ଜନ୍ମମୃତ୍ୟୁ ଚକ୍ର ବିଷୟରେ କ'ଣ ପାର ହେଇପାରିବେ। ଅନ୍ତିମରେ ଭଗବାନ ସେଟା କ୍ଷେତ୍ର କ୍ଷେତ୍ର ଏବଂ ଅନ୍ତରଂ ଜ୍ଞାନ ଚକ୍ଷୁଷା ଭୂତ ପ୍ରକୃତି ମୁଖ୍ୟଂଚ ଯେ ବିଦୁ ଜାଣନ୍ତି ତେ ପରମ। ଏ କ୍ଷେତ୍ର ଏବଂ କ୍ଷେତ୍ରଙ୍କ ଭିତରେ ଯେଉଁ ଅନ୍ତର ରହିଛି ଲୋକମାନେ ବୁଝିପାରନ୍ତି ନାହିଁ, ନିଜକୁ ସର୍ବ ଚେତନାରେ ରହି ତାଙ୍କର ଜୀବନ ଚାଲିଯାଏ। ତେଣୁ ଯେଉଁମାନେ ପ୍ରକୃତ ଜାଣନ୍ତି ଆମେ ହେଉଛେ ଏ ଶରୀରଠାରୁ ଭିନ୍ନ, ସେଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୁଅନ୍ତି ଭୂତ ପ୍ରକୃତି ମୁଖ୍ୟଂଚ, ତେଣୁ ସେମାନେ ଏ ଜନ୍ମମୃତ୍ୟୁ ଚକ୍ରକୁ ପାର ହେଇଯାଇପାରିବେ। ଯେ ବିଦୁ ଜାଣନ୍ତି ଯେ ପରମ, ପରମ କହିଲେ ଭଗବତ ଧାମକୁ ପ୍ରାପ୍ତ ହେବେ। ତେଣୁ ଏ ଯେଉଁ ସୁଖଦେବ ଗୋସ୍ୱାମୀଙ୍କୁ ଯେତେବେଳେ ଏଇଭଳି ଭାବରେ ସୁଖଦେବ ତାଙ୍କ ଗୋସ୍ୱାମୀ ପରେ ତାଙ୍କର ନାମ ହେଲା, କିନ୍ତୁ ମାତୃଗର୍ଭରେ ଥିଲାବେଳେ ଭଗବାନ ଯେତେବେଳେ ଆଶ୍ୱାସନ ଦେଲେ କହିଲେ ଯେ ତମେ ଆସ, ଜନ୍ମଗ୍ରହଣ କର, ତମକୁ ମାୟା ଗ୍ରାସ କରିବ ନାହିଁ। ଭଗବାନ ହେଉଛନ୍ତି ମାୟାର ଉର୍ଦ୍ଧ୍ୱରେ, ଭାଗବତମ ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି। ଯେଉଁ ସୁଖଦେବ ଗୋସ୍ୱାମୀ ଭଗବାନ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ସମୟରେ ଏ କଥାଟି କହିଛନ୍ତି। ଭଗବାନଙ୍କ ମହାଭାରତ ଯୁଦ୍ଧ ପରେ ବହୁତ ଦିନ ରହିଗଲେ ହସ୍ତିନାପୁରରେ ଭଗବାନ ଯେତେବେଳେ ଆସୁଛନ୍ତି ସେହି ସମୟରେ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଦ ଏକାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ତାଙ୍କର 16108 ରାଣୀ ଥିଲେ ଦ୍ୱାରକାରେ ଏବଂ ସମସ୍ତେ ହେଉଛନ୍ତି ଲକ୍ଷ୍ମୀ, ସମସ୍ତେ ହେଉଛନ୍ତି ବହୁତ ସୁନ୍ଦରୀ, ସବୁବେଳେ ଯୁବତୀ ଅବସ୍ଥାରେ ସେମାନେ ଥାଆନ୍ତି, ବାର୍ଦ୍ଧକ୍ୟ ତାଙ୍କୁ ଗ୍ରାସ କରିପାରେ ନାହିଁ। କିନ୍ତୁ ଏତେ 16108 ରାଣୀ ଥିଲେ ମଧ୍ୟ ଭଗବାନଙ୍କୁ ସେମାନେ ଆକର୍ଷିତ କରିପାରନ୍ତି ନାହିଁ, ଭଗବାନଙ୍କୁ କାମମୟିତ କରିପାରନ୍ତି ନାହିଁ, ସେ କଥା କୁହାଯାଇଛି। ବ୍ୟାସଦେବ କହୁଛନ୍ତି ସେ କଥା ଯେ ଏତଦ୍ ଈଶ୍ୱର ମିଶସ୍ୟ ପ୍ରକୃତି ସ୍ଥବିତ ଗୁଣୀ ନ ଯୁଜ୍ୟତେ ସଦାତ୍ମସ୍ତେଇ ଯଥା ବୁଦ୍ଧି ତଥା ଶ୍ରେୟ। ଭଗବାନଙ୍କର ଏଭଳି ଈଶ୍ୱର ମିଶସ୍ୟ ଭଗବାନଙ୍କର ହେଉଛି ଭଗବତ୍ତା ପ୍ରକୃତି ସ୍ଥବିତ ଗୁଣୀ, ଏ ପ୍ରକୃତିରେ ରହିଲେ ମଧ୍ୟ ଏ ପ୍ରକୃତିରେ ଯେଉଁ ଗୁଣ ରହିଛି ସତ୍ଵ ରଜତମ ଏ ତ୍ରିଗୁଣ ଭିତରେ ସେ ବନ୍ଧା ହେଇନଥାନ୍ତି। ପ୍ରକୃତି ସ୍ଥବିତ ଗୁଣୀ ନ ଯୁଜ୍ୟତେ କେବଳ ସେ ଏ ଗୁଣରେ ଯୁକ୍ତ ହୁଅନ୍ତି ନାହିଁ, ସଦା ଆତ୍ମସ୍ଥେଇ ସବୁବେଳେ ସେ ଆତ୍ମ ସ୍ଥିତିରେ ଥାନ୍ତି, ଆତ୍ମଚେତନରେ ଥାନ୍ତି ଏବଂ ଯଥା ବୁଦ୍ଧି ସଦାଶ୍ରୟ। ସେଭଳି ଭାବରେ ଯେଉଁମାନେ ତାଙ୍କର ଆଶ୍ରୟ ନେଇଛନ୍ତି, ଯେଉଁମାନେ ସେ ଭଗବାନଙ୍କର ଆଶ୍ରୟ ନେଇଥାନ୍ତି ସେମାନେ ମଧ୍ୟ ଏ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ସେମାନେ ତ୍ରିଗୁଣକୁ ପାର ହେଇଯାଆନ୍ତି, ସେମାନେ ଜନ୍ମମୃତ୍ୟୁ ଚକ୍ରକୁ ପାର ହେଇଯାଆନ୍ତି। ତେଣୁ ଭଗବାନ ଯେତେବେଳେ ଆଶ୍ୱାସନ ଦେଲେ ସେହି ସମୟରେ ସେ ଆସିଲେ, ପୁତ୍ର ଆସିଲେ, ବ୍ୟାସଦେବଙ୍କର ପୁତ୍ର ଆସିକିରି ସାଙ୍ଗେ ସାଙ୍ଗେ ଚାଲିଗଲେ ପ୍ରଭୁଦ୍ୟା, ବହୁତ ବର୍ଷ 16 ବର୍ଷ କାଳ ରହିଯାଇଥିଲେ ମାଙ୍କ ଗର୍ଭରେ, ତେଣୁ ଆସିକିରି ସେ ଚାଲିଗଲେ ପ୍ରଭୁଦ୍ୟା କରିବା ପାଇଁ ଏବଂ ତାଙ୍କର ପିତା ତାଙ୍କ ପଛରେ ଯାଉଛନ୍ତି, ପୁତ୍ର ପୁତ୍ର ବୋଲି ବିକଳରେ ଖନ୍ଦନ କରୁଛନ୍ତି, ଫେରି ଆସ ତମେ ଯାଅ ନାହିଁ, ଗୋଟେ କଥା ଅଛି ଏଇଟା ଅବଶ୍ୟ ବହୁତ ସମସ୍ତେ ଜାଣନ୍ତି ନାହିଁ, ବହୁତ ଗୋପନୀୟ କଥା ଯେ ବ୍ୟାସଦେବ ଯେତେବେଳେ ଯାଉଥିଲେ ତାଙ୍କ ପଛରେ ସେତେବେଳେ ସୁଖଦେବ ଗୋସ୍ୱାମୀ ତାଙ୍କର ଗୋଟିଏ ପ୍ରତିଛବିକୁ ପ୍ରଦାନ କରିଥିଲେ, ଆଉ ଗୋଟେ ସୁଖକୁ ପ୍ରଦାନ କରିଥିଲେ, ତେଣୁ ତାଙ୍କୁ ନେଇ ବ୍ୟାସଦେବ ଯାଇଥିଲେ ତାଙ୍କ ପୁତ୍ର ବୋଲି ଭାବି। କିନ୍ତୁ ସେ ତାଙ୍କର ମଧ୍ୟ ପିଲା ଛୁଆ ସବୁ ରହିଛି, ସେସବୁ ବର୍ଣ୍ଣନା କରାଯାଇଛି ଭାଗବତ ନବସ୍କନ୍ଦରେ, ଯେତେବେଳେ ବଂଶ ବିଷୟରେ ବର୍ଣ୍ଣନା କରାଯାଉଛି ସେତେବେଳେ ସେ କଥା କୁହାଯାଇଛି। ତେଣୁ ସମସ୍ତଙ୍କର ଧାରଣା ହବ ବା ସନ୍ଦେହ ହବ, ସୁଖଦେବ ତ ବ୍ରହ୍ମଚାରୀ, ଆଜୀବନ ବ୍ରହ୍ମଚାରୀ, ତାହେଲେ ସେ କେମିତି ତାଙ୍କର ପୁତ୍ର ସନ୍ତାନ ବିଷୟରେ ବର୍ଣ୍ଣନା କରାଯାଇଛି ନା? ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ତାର ଉତ୍ତର ଦେଇଛନ୍ତି, ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଯାହା ହଉ, ସୁଖଦେବ ଯଦି ଚାଲିଗଲେ ଫେରିଲେ ନାହିଁ, ସେତେବେଳେ ବ୍ୟାସଦେବ ଏଇ ଭାଗବତ ରଚନା କରିସାରିଥିଲେ, ତେଣୁ ସେ ଚିନ୍ତା କରୁଥିଲେ ଜଣେ ଏଭଳି ଶିଷ୍ୟ ବା ଏଭଳି ବ୍ୟକ୍ତି ଯାହାଙ୍କୁ ସେ ଏଇ ଭାଗବତ ପ୍ରଦାନ କରିବେ। ତାଙ୍କର ଅନେକ ଶିଷ୍ୟ ଥିଲେ, ବ୍ୟାସଦେବଙ୍କର କୈଳ, ଜୈମିନୀ, ବୈଶମ୍ପାୟନ, ରୋମହର୍ଷଣ, ସୁତ ଏବଂ ରହିଛନ୍ତି କ'ଣ ସେ ହେଉଛନ୍ତି ଅଙ୍ଗିରା, ଏସବୁକୁ ସବୁ ବିଭିନ୍ନ ପ୍ରକାର ବେଦ ପ୍ରଦାନ କରିଥିଲେ। କିନ୍ତୁ ଏ ଭାଗବତଙ୍କୁ କାହାକୁ ଦେବେ, ଉପଯୁକ୍ତ ବ୍ୟକ୍ତି ସେ ପ୍ରାପ୍ତ ହେଇପାରୁନଥିଲେ, ତେଣୁ ସେ ତାଙ୍କ ଶିଷ୍ୟମାନଙ୍କୁ ଏଇ ଭାଗବତଙ୍କର କେତୋଟି ଶ୍ଳୋକ ଶିଖେଇକିରି ପଠାଉଥିଲେ ଜଙ୍ଗଲକୁ, କାଳେ ଏଇ ଭାଗବତ ଶ୍ରବଣ କରି ମୋର ପୁଅ ଫେରି ଆସିବ। ତେଣୁ ଭାଗବତରେ ଏତେ ରହିଛି କଥା ଯେ ଏଇ ଗୋଟିଏ ଆମେ କହିବା, ସେ ଭାଗବତ ଗୋଟିଏ ଶ୍ଳୋକ କହିବା, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏ ଶ୍ଳୋକଟି ରହିଛନ୍ତି। ଏ ଉଦ୍ଧବ ବିଦୁରୁ କହୁଛନ୍ତି ଏ କଥା, ଭଗବାନଙ୍କ କେତେ ଦୟାଳୁତା, ଏ କଥା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ। ବକି ଯେ ପୁତନା ଭଗବାନ 6 ଦିନ ରହିଥିଲେ, ଜନ୍ମଗ୍ରହଣ କରିଛନ୍ତି ମଥୁରାର ବନ୍ଦୀଶାଳରେ ଏବଂ ସେଠୁ ସେ ଆସିଲେ, ବସୁଦେବ ଏବଂ ଦେବକୀ ତାଙ୍କୁ ସବୁ ପ୍ରାର୍ଥନା କରିଥିଲେ, କିନ୍ତୁ ଭଗବାନ ଯେତେବେଳେ ଆସିଲେ ତା ପୂର୍ବରୁ ଅମ୍ବିକା ଦେବୀ ଆସିଛନ୍ତି, ଅମ୍ବିକା ଦେବୀ ଭଗବାନ ପଠାଇଛନ୍ତି, ଆମେ ସେ ବିଷୟରେ ବିସ୍ତାର ଆଲୋଚନା କରିବା ନାହିଁ। ଯାହା ହଉ, ଏଇଭଳି ଭାବରେ ଭଗବାନ ଯେତେବେଳେ ଆସି ନନ୍ଦ ନନ୍ଦାଳୟରେ ପ୍ରବେଶ କରିଛନ୍ତି, ତା ପରଦିନ ନନ୍ଦ ଉତ୍ସବ ହେଇଛି ଏବଂ ଯେତେବେଳେ 6 ଦିନ ରହିଛନ୍ତି ଭଗବାନ, ସେହି ସମୟରେ ଏ 6 ମାଇଲ୍ 6 କ୍ରୋଶ 12 ମାଇଲର ବିସ୍ତାର ଥିବା ଜଣେ ରାକ୍ଷସୀ ପୁତନା ଗୋଟେ ସୁନ୍ଦରୀ ବେଶରେ ଆସି ପହଞ୍ଚିଗଲା, ଅପସରା ବେଶରେ ଆସି ପହଞ୍ଚିଗଲା ଲକ୍ଷ୍ମୀ ବୋଲି ଭାବିଲେ ବ୍ରଜବାସୀମାନେ। ନନ୍ଦବାହାର ଯାଇଛନ୍ତି କର ପ୍ରଦାନ କରିବା ପାଇଁ ମଥୁରାକୁ, ସେଇଦିନ ଆସି ପହଞ୍ଚି ଯାଇଛନ୍ତି, ଛଅ ଦିନ ରହିଛନ୍ତି ଭଗବାନ କୃଷ୍ଣ। ତେଣୁ ସେ ପୁତନା ଅହୋ ପ୍ରତିଜନ ସ୍ତନକାର କୂଟମ ସ୍ତନରେ କାଳକୁଟ ରୂପକୁ ବିଷ ବଳିକି ଆସିଥିଲା। ଜିଘାଂଶୟା ପାଏ ଜିଘାଂ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ଏତେ ଅସାଧ୍ୟ ବ୍ୟକ୍ତି ଥିଲା। କିନ୍ତୁ ଭଗବାନ ଲେବେ ରତିଂ ଧାତୃ ଚିତା, ତାଙ୍କୁ ତାଙ୍କର ମାଙ୍କର ଯେଉଁ ସ୍ଥାନ ଦେଇଥିଲେ ବା ତାଙ୍କର ଧାତ୍ରୀଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେଇ ସ୍ଥାନକୁ ପ୍ରଦାନ କଲେ। ଏଇ ବକିକୁ ବା ପୁତନାକୁ ପ୍ରଦାନ କଲେ। କମ୍ବା ଦୟାଳୁ ଶରଣମ ବ୍ରଜିମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାର ଆମେ ଶରଣରେ ଯିବା? ଆଜି ଆମକୁ ଗୋଟେ ସୁଯୋଗ ମିଳିଛି, ଆମେ ସେଇ ଭଗବାନ ଦୟାଳୁ, ଦୟାଳୁତାର ସୀମା ନାହିଁ ଭଗବାନଙ୍କ ଦୟାଳୁତା। ତେଣୁ ସେଇ ଦୟାଳୁ ଭଗବାନଙ୍କ ଶରଣରେ ଆମେ ଯିବା। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ।
ତେଣୁ ଏଇ ଯୋଉ କେତୋଟି ଶ୍ଲୋକ ଯେତେବେଳେ ଶୁଣିଲେ ବ୍ୟାସ, ଏଇ ଯୋଉ ବ୍ୟାସଦେବଙ୍କ ପୁତ୍ର ଶୁକଦେବ ଗୋସ୍ୱାମୀ, ସେତେବେଳେ ତାଙ୍କ ନାମକରଣ ହେଇନଥିଲା, ସେ ବ୍ରହ୍ମ ଚିନ୍ତନ କରୁଥିଲେ। କିନ୍ତୁ ଯେତେବେଳେ ଶୁଣିଲେ ଏଭଳି ଭଗବାନ, ତାଙ୍କର ଏତେ ଦୟାଳୁତା, ଏତେ ସୁନ୍ଦର ରୂପ, ଏତେ ତାଙ୍କର ଲୀଳା ସବୁ ରହିଛି, ବହୁତ ଲୀଳା ସବୁ ରହିଛି, ଏସବୁ ଶୁଣିଲେ ସେତେବେଳେ ସେ ନିଜକୁ ଧିକ୍କାର କଲେ। ଧିକ୍ ମେ ମତି, ମୋର ମତିକୁ ଧିକ୍, ମୁଁ ଏତେ ସମୟ ମୋର ନଷ୍ଟ କରିଦେଲି ବ୍ରହ୍ମ ଚିନ୍ତନରେ, କହି ଆସି ତାଙ୍କ ପିତାଙ୍କ ପାଖରେ ଏଇ ଭାଗବତ ମୁଁ ଅଧ୍ୟୟନ କଲେ। ତେଣୁ ଏହି ଅବସରରେ ପରୀକ୍ଷିତ ମହାରାଜ ଯିଏକି ଥିଲେ ସମଗ୍ର ପୃଥିବୀର ସମ୍ରାଟ, ସେ ପୃଥିବୀର ସମ୍ରାଟ, ସେ ସମୟରେ ସମଗ୍ର ପୃଥିବୀ ଥିଲା ତାଙ୍କ ଅଧୀନରେ, 5000 ବର୍ଷ ତଳର କଥା। ତେଣୁ ପରୀକ୍ଷିତ ମହାରାଜ ଏଭଳି ଅବସ୍ଥା ହେଇଗଲା ଯେ ସେ ଅଭିଶାପ ପ୍ରାପ୍ତ ହେଇଗଲେ। ଯାଇଥିଲେ ଶିକାର କରିବା ପାଇଁ, ଶିକାର କରିବା ପାଇଁ ରାଜାମାନଙ୍କର କର୍ତ୍ତବ୍ୟ ହେଉଛି ସେ ସମସ୍ତଙ୍କୁ ଶାସନରେ ରଖିବେ, ନିଜ ଅଧୀନରେ ରଖିବେ। ତେଣୁ ଜଙ୍ଗଲର ପଶୁମାନେ ମଧ୍ୟ ତାଙ୍କ ଅଧୀନରେ ରହିବେ, ସେଥିପାଇଁ ସେ ଯାଆନ୍ତି ଶିକାର କରିବା ପାଇଁ। ତେଣୁ ଏହି ସମୟରେ ତାଙ୍କୁ ତୃଷା ହେଇଥିଲା, ଏବଂ ତୃଷା ମେଣ୍ଟେଇବା ପାଇଁ ଯେତେବେଳେ ଦେଖିଲେ ନିକଟସ୍ଥ ଗୋଟେ ଆଶ୍ରମ ରହିଛି, ସେ ହେଉଛି ଶ୍ରମିକ ଋଷିଙ୍କର ଆଶ୍ରମ। ସେଇଠି ଯାଇ ଶ୍ରମିକ ଋଷି ଭଗବାନଙ୍କ ଧ୍ୟାନରେ ମଗ୍ନ ଥିଲେ। ତେଣୁ ସେଇଠି ଯେତେବେଳେ ସେ ତାଙ୍କୁ କହିଲେ ଜଳମ ଦେଇ କିଛି ଜଳ ପ୍ରଦାନ କରନ୍ତୁ, ସେ ଯେହେତୁ ଭଗବାନଙ୍କ ଧ୍ୟାନରେ ଥିଲେ, ଆମର ଯେଉଁ ଅବସ୍ଥା ରହିଛି, ତିନି ପ୍ରକାର ଅବସ୍ଥା ଆମର ରହିଛି, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା, ଗୋଟେ ହେଉଛି ନିଦ୍ରା ଅବସ୍ଥା, ଗଭୀର ନିଦ୍ରା ଅବସ୍ଥା। କିନ୍ତୁ ଏ ତିନୋଟି ଅବସ୍ଥାରୁ ଆଉ ଗୋଟେ ତୁରୀୟ ଅବସ୍ଥା ରହିଛି, ଆଉ ଗୋଟେ ଉର୍ଦ୍ଧ୍ୱ ଅବସ୍ଥା ରହିଛି, ଯାହାକୁ ସମାଧି ସ୍ତର ବୋଲି କୁହାଯାଏ। ଯେଉଁମାନେ ଧ୍ୟାନ କରନ୍ତି ସେମାନେ ସେହି ସ୍ତର ପ୍ରାପ୍ତ ହୁଅନ୍ତି। ପତଞ୍ଜଳିଙ୍କ ଯେଉଁ ଯୋଗ ସିଷ୍ଟମ ରହିଛି, ଯେଉଁ ଅଷ୍ଟାଙ୍ଗ ଯୋଗ, ଅଷ୍ଟାଙ୍ଗ ସ୍ଥିତି ହେଉଛି ସମାଧି, ସେ ପ୍ରାପ୍ତ ହେବେ। ଯେ ଚକ୍ଷୁ ଥିଲେ ମଧ୍ୟ, ଖୋଲା ଥିଲେ ମଧ୍ୟ ସେ ଦେଖିପାରିବେ ନାହିଁ ଏଇ ଅବସ୍ଥା। ତେଣୁ ଯଦିଓ ସେ ତାଙ୍କୁ ଚକ୍ଷୁ ଖୋଲା ଅଛି, ଧ୍ୟାନ କରୁଛନ୍ତି, ସେ ଦେଖିପାରୁନାହାନ୍ତି ପରୀକ୍ଷିତ ମହାରାଜଙ୍କୁ, ପରୀକ୍ଷିତ ମହାରାଜଙ୍କ କଥାକୁ ସେ ଶୁଣିପାରୁନାହାନ୍ତି। ତେଣୁ ପରୀକ୍ଷିତ ମହାରାଜ କ୍ରୋଧ ପ୍ରକାଶ କରି ଯେତେବେଳେ ଫେରି ଯାଇଛନ୍ତି, ଜୀବନର ପ୍ରଥମ ଥର ପାଇଁ ଜଣେ ସାଧୁଙ୍କ ଉପରେ ସେ କ୍ରୋଧ ପ୍ରକାଶ କରିଥିଲେ ବୋଲି କୁହାଯାଏ। ତେଣୁ ସେତେବେଳେ ଫେରି ଯାଉଛନ୍ତି, ସେହି ସମୟରେ ସେ ଦେଖିଲେ ଗୋଟେ ସର୍ପ ମୃତ ହେଇକି ପଡ଼ିଛି, ସେ ସର୍ପକୁ ନେଇ ତାର ଗଳାରେ, ଋଷିଙ୍କର ଗଳାରେ ବେଷ୍ଟନ କରି ଚାଲି ଆସିଲେ। ତେଣୁ ଚାଲି ଆସିଲା ବେଳେ ଚିନ୍ତା କରୁଛନ୍ତି ଯେ ଆଜି ବଡ଼ ବହୁତ ବଡ଼ ଅପରାଧ କରିଦେଲି, ସାଧୁଙ୍କ ପ୍ରତି ମୁଁ ଏଇଭଳି ଭାବରେ ଅପରାଧ କରିଦେଲି, ନିଶ୍ଚିତ ଭାବେ ମୋତେ ଦଣ୍ଡ ଭୋଗିବାକୁ ପଡ଼ିବ, ଏଇଭଳି ଭାବରେ ଚିନ୍ତା କରୁଥିବା ସମୟରେ, ସେହି ସମୟରେ ସେ ଶ୍ରମିକ ଋଷିଙ୍କର ଯେଉଁ ପୁତ୍ର, 5 ବର୍ଷର ପୁତ୍ର ଶ୍ରୀଙ୍ଗୀ ତା ନାମ ଥିଲା, ତେଣୁ ସେ ସମୟରେ ନିକଟସ୍ଥ ନଦୀରେ ସେ ସ୍ନାନ କରୁଥିଲା। ସେ ଯେତେବେଳେ ଖବର ପାଇଲା ଏଇଭଳି ଭାବରେ ରାଜା ଆସି ମୋର ପିତାଙ୍କର ଗଳାରେ ସର୍ପ ବେଷ୍ଟନ କରିଦେଇଛନ୍ତି, ତେଣୁ ସେ ତାଙ୍କୁ ଅଭିଶାପ ଦେଇଦେଲେ ଯେ ମୋର ପିତାଙ୍କ ଗଳାରେ ସର୍ପ ବେଷ୍ଟନ କରିଛନ୍ତି, ମୃତ ସର୍ପ ବେଷ୍ଟନ କରିଛନ୍ତି, ଜୀବନ୍ତ ସର୍ପ ତାଙ୍କ ଗଳାରେ ବେଷ୍ଟନ ହଉ, ତକ୍ଷକ ତାଙ୍କୁ ଦର୍ଶନ କରୁ 7 ଦିନ ଭିତରେ। ଏ ଯେଉଁ 7 ଦିନ କହିଲେ, ଆର ଗୁରୁତ୍ୱ ରହିଛି 7 ଦିନ କହିକି, ନା ଏଇ 7 ଦିନ ଭିତରେ ଆମେ ମୃତ୍ୟୁବରଣ କରିବା, ଏ ଯେଉଁ ସପ୍ତାହରେ 7 ଦିନ ରହିଛି, ଆଜି ହେଉଛି କିବାର ମଙ୍ଗଳବାର, ମଙ୍ଗଳବାରରୁ ସୋମବାର, ଏଇ 7 ଦିନ, ଏଇ 7 ଦିନ ଭିତରେ ଆମେ ମୃତ୍ୟୁବରଣ କରିବା, ସେଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ହେବା। ଆଜି ସ୍ୱର୍ଗତ ଅମ୍ବିକାଙ୍କର ଯେଉଁ ଅମ୍ବିକାଚରଣଙ୍କର चतुर्दश आरे आमको ए चिंतन करिया पे आमको ए सुजोग भगवान प्रदान करिसंती आमे ए जो मृत्यु आसन आसन मृत्यु को आमे एड़ी दे परिवा किबड़ी ना ए ए ए प्रश्न ही पचारी थिले जेतबेले अभिशाप जेतबेले जानिले पिता जानिले कि मोर पुओ पांच वर्ष पुओ बालक अज्ञ बालक यदि वर्ते शक्ति थिला जो अभिशाप देसर सेटा को व्यर्थ करि होव नाही किंतु से बहुत पुत्र उपरे बहुत तिरस्कार करे भगवान पाखे क्षमा प्रार्थना करे प्रभु मोर पुत्र अज्ञ पुत्र एवं अभिशाप देसर क्षमा करंतु तेणु प्रभुपाद महाराज कहते से दिन ठार् ब्राह्मण मान तेज कमीगला ब्राह्मण मान जो तेज थी से दिन ठार् अधपतन होगा कारण ये जो रही शक्ति से दुर्व्यवहार कले कि जहाँ ऋषि अन्न जन शिष्य मान द्वारा से प्रेरण कले संवाद परीक्षी को तुम सात दिन आयुष अच्छी तुम्हें प्रस्तुत हो मृत्युपी प्रस्तुत हुआ तेणु आमर मध्य जदि सात दिन आयुष न थी पारे कि सात दिन आम मृत्युवरण करवा आम प्रस्तुत हवा तेणु परीक्षित महाराज जिते खबर पाइले आम जी खबर पाइबा जे डाक्टर कहे तुम आज दुई मस रही आयुष तमें कौन करवा चिंतित ही पड़वा कि परीक्षित महाराज जो संवाद पाइले सात दिन आयुष अच्छी से हर्षित हेले आनंदित हेले कहीं ना आम जाने आम के अंतिम समय आँचव कि जानगले सात दिन भितर मोर मृत्यु हम तेणु से समग्र पृथ्वीर सम्राट थे पुत्र चारजन पुत्र थे श्रेष्ठ पुत्र जन्मेजय जन्मेजय को राज्य प्रदान कर गंगा नदी तट में बर्तमान मत से स्थान रही सुकर्तार बोली स्थान से स्थान में से उपवासन कले से निर्णय ने कौन से खाद्य ग्रहण करेंगे ना पानी जल ग्रहण करेंगे ना तेणु परीक्षित महाराज विषय पढ़े जानवे द्वादश प्रथम स्कंद द्वादश अध्याय वर्णना कर परीक्षित महाराज के महिमा रही भगवान भाई भगवान समस्त थे विष्णु ब्रह्मा विष्णु महेश्वर तीन जन भाई शक्ति था प्रथम स्कंद द्वादश अध्याय वर्णना कर परीक्षित महाराज एवं से ही समय जन्म समय भविष्यवाणी दि जाइला जे ये मृत्युवरण करेंगे से ऋषि अभिशाप मृत्युवरण करेंगे और सही भागवतम सुखदेव गोस्वामी कहे ये भविष्यवाणी दि जाइला तेरे सुखदेव जो परीक्षित महाराज पहुँची गले गंगा नदी तट में से समय षाठी हजार मुन ऋषि आसिक उपस्थित हो गले मोबाइल नाला कि सब जापे शक्ति रही तेणु षाठी हजार मुन ऋषि मैंने आज पहुँची गले परीक्षित महाराज तक प्रश्न पचारि मोर आज सात दिन आयुष अच्छी मोर कौन कर्तव्य कि मुनि ऋषि मैंने बहुत आम रही मृत्यु पार होगा विभिन्न प्रकार मार्ग रही दस टी अपवर्ग मार्ग रही कहुए प्रहलाद महाराज कथा कही स्तुति किंतु से ऋषि मैंने भितर निर्णय नहीं पार नए कौन कर सुखदेव जे कि गोटे स्थान में अधिक समय रुहति ना गोधन मात्र गृहेश गृह मिलना गाड़ी धुआई जी समय दरकार खूब बेस अधघंटाटे जन गृह से अपेक्षा करती से गृहस्थ गाई धुई यदि किसी दुग्ध प्रदान करे से दुग्ध पान कर चली जाती कौटी बसा कौटे आड्रेस कहीं जानती ना सुखदेव गोस्वामी तेणु सी भगवान व्यवस्था आज भगवान व्यवस्था आज ये सत्संग व्यवस्था हो सत्संग यदि जन लाभ ने जीवन उद्धार पाइज जीवन उद्धार हो सत्संग महिमा वर्णना कर तेणु भगवान व्यवस्था सुखदेव गोस्वामी आसी पहुँची जाऊँ लग्न अवस्था षोल वर्ष जुवक देखा जा बहुत सुंदर शरीर महापुरुष प्रतिष्ठित लक्षण रही भगवान भाई शरीर से प्राप्त होती सुखदेव गोस्वामी तेणु पाने जापार ना साधारण लोक मैंने बुझीपारे ना साधु महिमा से भावे साधारण मनुष्य भाई से भागवत भगवान कही आचार्य मां विधानिया नाम मनियत करीचि न मत उद्या अश्वेत सर्वदेवमय गुरु भगवान जो प्रतिनिधि आचार्य से ଭଗବାନ ଭଳି ଦେଖିବାର ଅଛି ଆଚାର୍ଯ୍ୟ ମା କାହିଁକି ନା ତାକୁ ଆମେ ଆମ ନିଜ ଭଳି ଚିନ୍ତା କରିବା ନାହିଁ, ତାଙ୍କୁ ଈର୍ଷା କରିବା ନାହିଁ, କାହିଁକି ନା ତାଙ୍କର ଶରୀରରେ ସମସ୍ତ ଦେବତାମାନେ ରହିଛନ୍ତି, ସମସ୍ତ ଦେବତାମାନଙ୍କର ଗୁଣ ସବୁ ରହିଛି ତାଙ୍କ ପାଇଁ, ସର୍ବଦେବମୟ ଗୁରୁ। ତେଣୁ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, ସେମାନେ ଭାବିବେ ପାଗଳ ଶୁକଦେବ, ତାଙ୍କୁ ସେମାନେ ଭାବିବେ ପାଗଳ ବୋଲି ତାଙ୍କୁ ପଛପଟେ ଯାଉଛନ୍ତି। ଛୋଟ ପିଲାମାନେ ସ୍ତ୍ରୀ ଲୋକମାନେ ଭାବୁଛନ୍ତି କେତେ ସୁନ୍ଦର ରୂପ କିନ୍ତୁ ପାଗଳଟା, ଏଗୁଡ଼ି ଭାବରେ ଭାବୁଛନ୍ତି। ତେଣୁ ଶୁକଦେବ ସ୍ୱାମୀଙ୍କର କ'ଣ ତାଙ୍କ ବିଷୟରେ ତାଙ୍କୁ କିଛି କହୁନାହାନ୍ତି, ସେ ଚାଲୁଛନ୍ତି। କିନ୍ତୁ ଯେତେବେଳେ ସେ ସଭାରେ ଆସି ଉପସ୍ଥିତ ହେଇଗଲେ ଭଗବାନଙ୍କ ବ୍ୟବସ୍ଥାରେ, ସେତେବେଳେ ଯେତେବେଳେ ରହିଥିଲେ 60,000 ମୁନି ଋଷି ସମସ୍ତେ ଦଣ୍ଡାୟମାନ ହେଇ କିନ୍ତୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ପ୍ରଭୁପାଦ ମହାରାଜ କହିଛନ୍ତି ବ୍ୟାସଦେବ ଏବଂ ନାରଦ ମୁନି ଏବଂ କେତେଜଣ ଛାଡ଼ିଦେଲେ, ଆଉ ସମସ୍ତେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କୁ ଯାଇ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ପ୍ରଣାମ କରି ତାଙ୍କୁ ଗୁପ୍ତ ଭ୍ୟାସ ଆସନ ପ୍ରଦାନ କରି ତାଙ୍କୁ ଏ ପ୍ରଶ୍ନଟି ପଚାରିଥିଲେ। ଆମର ଏଇ କଥାଟି କହିବାର ଉଦ୍ଦେଶ୍ୟରେ ଆମେ ଏସବୁ ଉପକ୍ରମଣିକା ଦେଲେ। ଏଇ ଏଇ ପ୍ରଶ୍ନଟି ହେଉଛି ଗୁରୁତ୍ୱପୂର୍ଣ୍ଣ, ଭାଗବତମ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ କଥାଟି ଆସିବ। ତେଣୁ ସେଠି ସେ ପଚାରୁଛନ୍ତି, ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁ ପୁରୁଷଶ୍ରେୟ ଯତ୍ କାର୍ଯ୍ୟ ମ୍ରିୟ ମାନସ ସର୍ବଥା। ଏଇ ପ୍ରଶ୍ନଟି ଆମର ସମସ୍ତଙ୍କର ପଚାରିବା କଥା, ଆମେ କେମିତି ଜୀବନରେ ସିଦ୍ଧି ଲାଭ କରିବା। ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁ, କାରଣ ବହୁତ ମୁନିଯୋଗୀ ମାନେ ସେଠି ଥିଲେ କିନ୍ତୁ ସମସ୍ତେ ଶୁକଦେବ ଗୋସ୍ୱାମୀଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ସେ ତାଙ୍କୁ କହିଲେ, ଯୋଗୀମାନଙ୍କ ଭିତରେ ଆପଣ ହେଉଛନ୍ତି ଶ୍ରେଷ୍ଠ ପରମ ଗୁରୁ। ତେଣୁ ପୁରୁଷ ସହ୍ୟ ଯତ୍ କାର୍ଯ୍ୟ, ଆମର କ'ଣ କାର୍ଯ୍ୟ, ଆମର କ'ଣ କର୍ତ୍ତବ୍ୟ, ପୁରୁଷ ସହ୍ୟ ଯତ୍ କାର୍ଯ୍ୟ ମ୍ରିୟମାଣସ ସର୍ବଥା, ବିଶେଷ ଭାବରେ ଯିଏ ମୃତ୍ୟୁ ମୁଖରେ ଆସୀନ। ଆମେ ସମସ୍ତେ ଭୌତିକ ଜଗତ ମୃତ୍ୟୁ ଜଗତ, ମୃତ୍ୟୁ ମା ଅମୃତମ ଗମନ ବୋଲି କୁହାଯାଏ ବେଦରେ। ଏ ମୃତ୍ୟୁ ସଂସାରକୁ ନାହିଁ, ତେଣୁ ଅମୃତ ସଂସାରକୁ ଚାଲ। ତେଣୁ କ'ଣ କର୍ତ୍ତବ୍ୟ, କ'ଣ କରାଯିବ, ସ୍ୱତଭ୍ୟମ ଅଥ ଜାତ୍ୟମ କିଂ କର୍ତ୍ତବ୍ୟମ ନିରୁପଭୁ ସ୍ମର୍ତ୍ତବ୍ୟମ ଭଜନୀୟମ ବା ବୃହି ଯଥବା ବିପର୍ଯ୍ୟୟମ। ଆମେ ଯେତେବେଳେ କହୁ ଯେ ଆପଣମାନେ ଧ୍ୟାନ କ'ଣ ଜପ କରନ୍ତୁ, ସେତେବେଳେ ସେ ପ୍ରଶ୍ନଟି ପଚାରନ୍ତି, କାହିଁକି ଆମେ ଜପ କରିବା, ଏ ପ୍ରଶ୍ନଟି ପଚାରନ୍ତି। କିନ୍ତୁ ଆମେ କାହିଁକି ଜପ କରିବା ପଚାରିବା କଥା ନୁହଁ, କାହିଁକିନା ଆମେ ସବୁବେଳେ ଜପ କରୁଛେ। ଜପ କରୁଛେ କ'ଣ, ନାଇଁ ଭୌତିକ ଜଗତ ଭିତରେ ଏମିତି କରିବା, ସେମିତି କରିବା, ସେମିତି କରିବା, ସବୁବେଳେ ଆମେ ଚିନ୍ତା ଚାଲିଛି, ଜପ ଚାଲିଛି ଆମର। କିନ୍ତୁ କ'ଣ ଜପ କରିବା, ଏ ପ୍ରଶ୍ନଟି ପଚାରିବା କଥା। କିଂ ଶ୍ରୋତବ୍ୟମ କ'ଣ ଶୁଣିବା କଥା, କିଂ ଜାପ୍ୟମ କି କ'ଣ ଜପ କରିବା କଥା, ଏ ପ୍ରଶ୍ନଟି ଆମେ କରିବା କଥା। କାହିଁକି ଜପ କରିବା ସେଇଟା କହିବା କଥା ନୁହଁ, କାହିଁକିନା ଆମେ ଜପ କରୁଛେ ଆମେ ଜାଣିନି, ଆମେ ଜପରେ ଚିନ୍ତା କରୁଛେ, କିଛି ନା କିଛି ଚିନ୍ତା କରୁଛେ, କିନ୍ତୁ ଭଗବାନ ବିଷୟ ଚିନ୍ତା କରୁନି। ସେଇଟା ହେଉଛି ପରୀକ୍ଷିତ ମହାରାଜ ପ୍ରଶ୍ନର ଯେତେବେଳେ ଉତ୍ତର ଦେଉଛନ୍ତି, ସୁଖଦେବ ଗୋସ୍ୱାମୀ ସେକଥା ପ୍ରଥମେ କହିଛନ୍ତି। ସତକଡ଼ା 99% ଲୋକ ଯେଉଁଟା କରିବା କଥା ନୁହଁ ସେଇଟା ହିଁ କରୁଛନ୍ତି। ଯେମିତି ସେ କହିଲେ ଯେ ସ୍ୱତବ୍ୟାଧି ରାଜେନ୍ଦ୍ର ବହୁତ ମନ ଦୁଃଖରେ ଏକଥା କହିଛନ୍ତି ସୁଖଦେବ ଗୋସ୍ୱାମୀ, କାରଣ ମନୁଷ୍ୟମାନଙ୍କର ଦୁଃଖ ଦେଖି ସିଏ ମଧ୍ୟ ଦୁଃଖିତ ହେଇଯାଉଛନ୍ତି। ଏ ସାଧୁର ସ୍ୱଭାବ ହେଉଛି ଏଇଟା, ପରଦୁଃଖେ ଦୁଃଖୀ, କେମିତି ସେମାନେ ଦୁଃଖରୁ ଉଦ୍ଧାର ହେବେ, ସେମାନେ ସେଥିପାଇଁ କାର୍ଯ୍ୟ କରନ୍ତି। ତେଣୁ ସାଧୁର କାର୍ଯ୍ୟକୁ ଅନ୍ୟମାନେ ବୁଝିପାରନ୍ତି ନାହିଁ, ସେମାନେ ଭାବନ୍ତି ଇଏ କ'ଣ କ'ଣ ସୋସାଇଟି ସମାଜ ଉପରେ ହେଉଛି କ'ଣ ବଡ଼ ବୋଝ ବୋଲି ଭାବନ୍ତି, କିନ୍ତୁ ପ୍ରକୃତରେ ଯଦି ତାଙ୍କୁ ଉଦ୍ଧାର କରନ୍ତି ସେ କଥା ସେମାନେ ଜାଣିପାରନ୍ତି ନାହିଁ। ତେଣୁ ଶୁଭଦେବ ସ୍ୱାମୀ କହୁଛନ୍ତି ଏ କଥା, ମନ ଦୁଃଖରେ କହୁଛନ୍ତି ଯେ ଶ୍ରୋତବ୍ୟାଧି ରାଜେନ୍ଦ୍ର ନୃଣାଂସନ୍ତି ସହସ୍ରଶ ଅପଶ୍ରତାତ୍ମ ତତ୍ତ୍ୱ ଗୃହେଶୁ ଗୃହ ମେଧିନା। ଆମେ ଗୃହରେ ରହିଛେ, ଆମର ଗୃହର ଗୋଟେ ଗୃହସ୍ଥ ଆଶ୍ରମ ଏଇଟା, ଆଶ୍ରମର କର୍ତ୍ତବ୍ୟ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ। ଏ ଗୃହସ୍ଥ ଆଶ୍ରମ ରହି ଯଥା ପ୍ରଭୃତି ଭୂତାନାମ ଯେନ ସର୍ବମିଦମ୍ ତତମ ସ୍ୱକର୍ମଣ ତମ ବ୍ୟର୍ଥ ସିଦ୍ଧିଂ ବିନ୍ଦତି ମାନବ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଆଶ୍ରମ ଧର୍ମ, ଆମେ ଯେଉଁ କାର୍ଯ୍ୟ କରୁଛେ, ଆମେ ବିଭିନ୍ନ ଉପାୟରେ କିଛି ଧନ ରୋଜଗାର କରୁଛେ, କିଛି ବିଜନେସ୍ କରୁଛେ, ବା କିଛି ଚାକିରି କରୁଛେ, ବା ଏଇଭଳି ଭାବରେ ଆମେ କିଛି ଅର୍ଥ ପ୍ରାପ୍ତ ହେଉଛେ, ଆମେ କିଛି ଖାଦ୍ୟ ଗ୍ରହଣ କରୁଛେ, ଆମ ଶରୀରର ଆବଶ୍ୟକତା ମେଣ୍ଟଉଛେ, ଏ ଗୃହସ୍ଥ ମାନେ ଏଇଭଳି ଭାବରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଭଳି ଆମେ କାର୍ଯ୍ୟ କରିବା ଯେ ଏଇ କାର୍ଯ୍ୟ କରିକିରି ତମ ଅଭ୍ୟର୍ଥ ଭଗବାନଙ୍କର ଆରାଧନା ହେବ, ତାହେଲେ ଆମେ ସିଦ୍ଧି ପ୍ରାପ୍ତ ହେବା। କିନ୍ତୁ ଲୋକମାନେ ସେଇଟା ଜାଣନ୍ତି ନାହିଁ, ଗୃହରେ ସେମାନେ କେବଳ ଇନ୍ଦ୍ରିୟ ପ୍ରୀତିରେ ଲାଗିକି ରହିଛନ୍ତି। ଗୃହେଶୁ ଗୃହ ମେଧିନା, କଣ କରନ୍ତି ସେମାନେ ନା ନିଦ୍ରୟା ହରିୟତି ନାପ୍ତଂ ବ୍ୟବାୟନ ଚଭାବୟ ଦିବାଚାତ୍ୟ ଜୟରାଧନ କୁଟୁମ୍ବ ଭରଣୀ ନବା ନିଦ୍ରା ରାତିରେ ନିଦ୍ରାଟି ଚାଲିଯାଉଛି ବା ସ୍ତ୍ରୀ ସଙ୍ଗରେ ଚାଲିଯାଉଛି ଦିବସ ହେଲେ ଆମେ କେମିତି ଟଙ୍କା ରୋଜଗାର କରିବା ସେଇଥିରେ ଆମ ସମୟ ଚାଲିଯାଉଛି ଦେହାପତ୍ୟ କଳତ୍ରାଦିଶୁ ଆତ୍ମ ସୈନ୍ୟ ସ୍ୱପି ତେଷାଂ ପ୍ରମୋଦ ନିଧନ ପଶ୍ଚନ ଅପି ନ ପଶ୍ଚରି ତାଙ୍କର ଯେଉଁ ଶରୀର ତାଙ୍କର ଯେଉଁ ପୁତ୍ର ଏମାନେ ସବୁ ମୃତ୍ୟୁବରଣ କରିବେ ଆଜି ଆମର ଅମ୍ବିକାଚରଣଙ୍କର ଯେଉଁ ମୃତ୍ୟୁ ହେଇଗଲା ଚତୁର୍ଦ୍ଦଶାରେ ଆମେ ମଧ୍ୟ ଚିନ୍ତା କରିବା ଆମେ ମଧ୍ୟ ମୃତ୍ୟୁବରଣ କରିବା କିନ୍ତୁ ଲୋକମାନେ ସେ ବିଷୟରେ ଚିନ୍ତା କରନ୍ତି ନାହିଁ ଦେହାପତ୍ୟ କଳତ୍ରାଦିଶୁ ଆତ୍ମସୈନ୍ୟ ସେମାନେ ଭାବନ୍ତି ଆମକୁ ରକ୍ଷା କରିବେ ଆତ୍ମସୈନ୍ୟ ତେଷାଂ ପ୍ରମୋଦ ନିଧନ ପଶ୍ଚନ ଅପି ନ ପଶ୍ଚତି ସେମାନଙ୍କ ମୃତ୍ୟୁ ଦେଖିକି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ କି ପ୍ରମତ ଅବସ୍ଥାରେ ରହିଛନ୍ତି ପାଗଳ ଅବସ୍ଥାରେ ରହିଛନ୍ତି ତେଣୁ ଆମର ମହାଭାରତରେ ଧର୍ମବକ୍ଷଙ୍କର ଯେଉଁ ବନ ପର୍ବରେ ଯେଉଁ ପ୍ରଶ୍ନଟି ପଚାରିଥିଲେ ସେଥିରେ ଏ କଥାଟି ଥିଲା କି ଆଶ୍ଚର୍ଯ୍ୟ ସବୁଠାରୁ ଆଶ୍ଚର୍ଯ୍ୟ କଣ କଥା କଣ ଯୁଧିଷ୍ଠ ମହାରାଜ ତାର ଉତ୍ତର ଦେଇଥିଲେ ଯେ ଅହନି ଅହନି ଭୂତାନି ଗଛନ୍ତି ଜମାଳୟ ଶେଷ ସ୍ଥାବର ମିଛନ୍ତି କି ଆଶ୍ଚର୍ଯ୍ୟ ମତ କର ସବୁଦିନ ଆମେ ଦେଖୁଛେ ଖାଲି ଯେ ଅମ୍ବିକାଚରଣଙ୍କର ଦେହାନ୍ତ ହେଇଗଲା ତାହା ନୁହଁ ଭୌତୃକ ଜୀବନ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ ସେ ବିଷୟରେ ଚିନ୍ତା କରୁନାହାନ୍ତି ତେଣୁ ଏଇଟା ହଉଛି ସବୁଠାରୁ ବଡ ଆଶ୍ଚର୍ଯ୍ୟ ତେଣୁ ଏଇଟା ହଉଛି ସେ କଥା କହିଲେ ସୁଖଦେବ ଗୋସ୍ୱାମୀ କହିଲେ ଯେ ସେମାନେ ଅପଶ୍ୟତ ଆତ୍ମତତ୍ତ୍ୱ ଆତ୍ମତତ୍ତ୍ୱ ବିଷୟରେ ଜିଜ୍ଞାସା କରୁନାହାନ୍ତି ଆବଶ୍ୟକ ଆତ୍ମ ଗୃହେଶୁ ଗୃହ ମେଦିନା ତେଣୁ ସେ କହିଲେ ଉତ୍ତର ଦେଲେ କ'ଣ ଆମର କର୍ତ୍ତବ୍ୟ ଏଇଟା ଆମେ ଜାଣିବା କଥା ଏଇ କଥାକୁ ଆମେ ବୁଝିବା ଆ ଉପରେ ଗୁରୁତ୍ୱ ଆମେ ପ୍ରଦାନ କରିବା ଏଇଟା ବୁଝିବା ପାଇଁ ଆମର ଏଇସବୁ କଥା କହିଲେ ତେଣୁ ସେ କହିଲେ ଯେ ହେ ପରୀକ୍ଷିତ ତମେ ସାତ ଦିନ ଆୟୁଷ ଅଛି ଜଣେ ରାଜା ଥିଲେ ତାଙ୍କ ନାଁ ହେଉଛି ଖଟୁଆଙ୍ଗ ଆପଣ ଜାଣିଥିବେ ଭଗବାନ ରାମଚନ୍ଦ୍ରଙ୍କର ସେ ପୂର୍ବ ବଂଶଧର ଖଟୁଆଙ୍ଗ ସୂର୍ଯ୍ୟ ବଂଶରେ ସେ ଆସୁଛନ୍ତି କ୍ଷେତ୍ରରେ ଜଣେ ରାଜା ଖଟୁଆଙ୍ଗ ଏତେ ଶକ୍ତିଶାଳୀ ଥିଲେ ଯେ ପୃଥିବୀ ପୃଷ୍ଠରେ ଥିଲେ ମଧ୍ୟ ସେ ଯାଇ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ଏତେ ଶକ୍ତିଶାଳୀ ସେ ଥିଲେ ତେଣୁ ଯେତେବେଳେ ଅସୁରମାନେ ପରାସ୍ତ ହେଲେ ଦେବତାମାନେ ତାଙ୍କୁ ଏ ପ୍ରଶ୍ନଟି ପଚାରିଥିଲେ ଏ କଥାଟି କହିଥିଲେ ଯେ ଆପଣମାନଙ୍କୁ ବହୁତ ସାହାଯ୍ୟ କଲେ ତେଣୁ ଆମେ ଆପଣଙ୍କଠୁ ଆପଣ ଯିଏ ବର ଗ୍ରହଣ କରନ୍ତୁ ତେଣୁ ସେ ଖଟୁଆଙ୍ଗ ମହାରାଜ ପଚାରିଲେ ଯେ ଆପଣମାନେ କ'ଣ ବର ଦେଇପାରିବେ ଜନ୍ମ ମୃତ୍ୟୁ ପାର ହେବା ବର ଦେଇପାରିବେ କି ସେ କହିଲେ ନା ସେଇଟା ଆମେ ଦେଇପାରିବୁ ନାହିଁ କାରଣ ସେମାନେ ଯଦି ତାକୁ ଅମରା ବୋଲି କୁହାଯାଏ କିନ୍ତୁ ତାଙ୍କର ମଧ୍ୟ ହିଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ବିଶନ୍ତି ତାଙ୍କର ଯଦି ପୁଣ୍ୟ ସରିଯାଏ ସେମାନେ ପୁଣି ଏଇ ଭୌତିକ ଜଗତକୁ ଫେରନ୍ତି ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ ବ୍ରହ୍ମଣ୍ଡଠୁ ଆରମ୍ଭ କରି ସମସ୍ତେ ଏଇ ଜନ୍ମ ମୃତ୍ୟୁରେ ଘୁରି ବୁଲୁଛନ୍ତି କିନ୍ତୁ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ଏଥିରେ ଆମକୁ ଗୋଟେ ସୁଯୋଗ ମିଳିଛି ଆମେ ଏଇ ଜନ୍ମ ମୃତ୍ୟୁକୁ ପାର ହେଇଯାଇପାରିବା ତେଣୁ ଦେବତାମାନେ କହିଲେ ଆମେ ମଧ୍ୟ ଏଇ ଜନ୍ମ ମୃତ୍ୟୁ ଚକ୍ରରେ ରହିଛୁ ଆମେ ଆପଣଙ୍କୁ ଅମୃତ କ'ଣ ଅମୃତ ପ୍ରଦାନ କରିପାରିବୁ ନାହିଁ ଅମରତା ପ୍ରଦାନ କରିପାରିବୁ ନାହିଁ ନା ଏଠି କୁହନ୍ତୁ ମୋର କେତେ ଆୟୁଷ ଅଛି ତେଣୁ ସେମାନେ ଜାଣନ୍ତି ଆମର କେତେ ଆୟୁଷ ସବୁ କ'ଣ ନିର୍ଦ୍ଦିଷ୍ଟ ହେଇଛି ଜନ୍ମ ଏ କ'ଣ ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏସବୁ ଆମର ନିର୍ଦ୍ଧାରିତ ହେଇଯାଇଛି ପୂର୍ବ ଜନ୍ମ କର୍ମଫଳ ଅନୁସାରେ ଆମେ ଜନ୍ମ ନେବା କେତେ ବର୍ଷ ବଞ୍ଚିବା କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା କେତେ ବିଦ୍ୟା ପ୍ରାପ୍ତ ହେବା ଏସବୁ ପୂର୍ବ ଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହେଇଯାଇଛି ତେଣୁ ସେ ଦେଖିଲେ ଆଉ ଗୋଟିଏ ମୁହୂର୍ତ୍ତ ଅଛି 48 ମିନିଟ୍ ଅଛି ମୁହୂର୍ତ୍ତଟା ଅଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଖଟୁଆଙ୍ଗ ନାମର ରାଜା ସେ ଜ୍ଞାତ ଇୟତମ ଆୟୁଷ ସେ ଯଦି ଜାଣିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି ମୁହୂର୍ତ୍ତ ସର୍ବମୃତ୍ୟ ଯେ ସ୍ୱର୍ଗ ଲୋକରେ ଥିଲେ ମଧ୍ୟ ସେ ସବୁ ତ୍ୟାଗ କରି ଗତବାନ ଅଭୟ ହରିଷେ ଆସିଲେ ତାଙ୍କୁ କହିଲେ ଗୋଟେ ମୋତେ ଦ୍ରୁତଗାମୀ ଯାନ ପ୍ରଦାନ କରନ୍ତୁ ଯାହାଫଳରେ କି ଆମେ ପୃଥିବୀ ପୃଷ୍ଠକୁ ଯିବା ଏବଂ ପୃଥିବୀ ପୃଷ୍ଠକୁ ଆସି ସେ ଯେଉଁ ରହିଛି ରାମ ଜନ୍ମଭୂମି ଅଯୋଧ୍ୟା ସେଇଠି ଆସିଲେ ଏବଂ ଭଗବାନଙ୍କ ଧ୍ୟାନ କଲେ ଏବଂ ସେଇ ଗୋଟିଏ ମୁହୂର୍ତ୍ତରେ ସେ ଆସି ପୁଣି ଭଗବାନ ଧାମକୁ ଚାଲିଗଲେ ଦେବତାମାନେ ଦେଖୁଛନ୍ତି ସେ ଆସିଲେ ପୁଣି ଭଗବାନ ପଠେଇଲେ ବିମାନ ପଠେଇଲେ ସ୍ୱର୍ଣ୍ଣ ବିମାନ ବୈକୁଣ୍ଠ ଲୋକରୁ ବୈକୁଣ୍ଠ ଲୋକକୁ ଚାଲିଗଲେ ଭଗବାନ ଅଭୟ ହରି भगवान को प्राप्त ये हूँ गिनीज बुक ऑफ रिकॉर्ड कहे ये स्पिरिचुअल गिनीज बुक ऑफ रिकॉर्ड आपण बहुत गिनीज बुक ऑफ रिकॉर्ड बहुत कथा रही बहुत कृति व्यक्ति कथा रही किंतु ये स्पिरिचुअल विषय से माने कहि परिबे नहीं ये आमर गिनीज बुक ऑफ रिकॉर्ड जे जने भगवान प्राप्त होगा गोटे मुहूर्त मध्य भगवान प्राप्त हो पार जन्म मुश्किल पार हो जाए पार किंतु यदि जने उपयुक्त मार्ग न जीवे ताले जन्म जन्म ये भाव में सब घूरी बुलूबे कृष्ण भूली से जीव अनादि बहिर्मुख आम भगवान भूली जन्म मृत्यु चक्र घूरी बुलूचे तेणु सुभद्र गोस्वामी कहते हैं परीक्षित तवापि तरी कौरव्य सप्ताह जीवितावधि तुम तो गोटे सप्ताह अच्छी तेणु उपकल्पय तत्सर्वम जावत तावत सांपरायिकम ये सांपरायिक शब्द ये बहुत गुरुत्वपूर्ण आमर जन्म आम मृत्यु पर कौन हम अवस्था ये अंबिका जन कौन अवस्था है जानने कि आम समस्त मत कौन अवस्था हम जानने सांपरायिकम मृत्यु पर कौन हम आम जानने किंतु वर्तमान उपाय रही आम से मृत्युर पर अवस्था को आम सुधारी पारा उपकल्प तत्सर्वम यही सब विषय चिंता करवा कथा केमी आम पर मृत्यु पर सुधार हो जाए आम सदगति प्राप्त हो पार ये विषय चिंता करवा कथा तेणु सुखदेव गोस्वामी कहते ये सब तार रही उपाय रही केमी आम जन्म मृत्यु पार हो जापर कौन करवा तस्मात भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मर्तव्य यथा अभयम अभयम मृत्यु को पार हो जो चाहते कर्तव्य हूँ यहाँ तस्मात से सब आम सब उपक्रमणिका दे कथा बुझाई सब उपक्रमणिका कहगला सुखदेव गोस्वामी अंतिम कहते निर्णय दौरान तस्मात भारत सर्वात्मा ये भारत भरतवंश परीक्षित महाराज आप भगवद गीता देखिए भगवान अर्जुन को बहुत समय कही भारत यदा धर्म से ग्लानिर्भवती भारत भरतवंश सब तेणु सुखदेव गोस्वामी भारत ये भरतवंश प्रसिद्ध भरतवंश तुम आस तुम कर्तव्य हूँ यहाँ तस्मा भारत कौन कर्तव्य ना सर्वात्मा भगवान हूँ सर्वात्मा समस्त से आत्मा हृदय रही परमात्मा उपर रही भगवान सर्वात्मा भगवान से भगवान भगवान कहले समस्त ऐश्वर्य पाखे रही षडैश्वर्य पूर्ण सी कौन कौन ऐश्वर्य अच्छी ना जिते धन रोचन मालिक जिते शक्ति तार से मालिक जश सबकि जश ताक रही सौंदर्य से अधिष्ठात्री अधिष्ठातृ देव समस्त सौंदर्य पाखे रही ज्ञान एवं वैराग्य सब ज्ञान अच्छी समस्त ऐश्वर्य से गोटे मुहूर्त मत त्याग कर दे पारती ये वैराग्य ये गोटे मत ऐश्वर्य तेणु से भगवान जहाँ आम सर्वात्मा भगवान ईश्वर से हूँ नियंत्रणकारी आम जब भगवान शरण न जावा से माया अंबादेवी द्वारा से नियंत्रण करेंगे से नियंत्रणकारी के नियंत्रणकारी ना आम जब भगवान शरण न जावा ही मायार शरण रहा आम आम पाखे चॉइस रही आम स्वाधीन हो पार ना जीवर स्वरूप है कृष्ण नित्य दास आम हूँ भगवान अंश तेणु आम कर्तव्य हूँ से भगवान सेवा करवा यदि भगवान सेवा न करवा कह भगवान को गड कहगले गड रिपोर्ट हूँ डग आम डग रेवा करवा एक मायार सेवा करवा तेणु से ईश्वर से हूँ हरि हरि शब्दर अनेक अर्थ रही मुख्य हूँ दुईटी समस्त अमंगल हरती प्रेम दिया हरे मन समस्त मन को हरण करती प्रेम प्रदान करी तेणु यही भाव में तस्मात भारत सर्वात्मा भगवान ईश्वर हरि विषय से भगवान विषय आम शुणा कथा जहाँकि आम ए शुणिले श्रोतव्य एवं कीर्तितव्य खाली शुणिले रही हम ना ताको समय आस कीर्तन कर स्मर्तव्य शुणाप सुजोग मिलूनी कीर्तन करने सुजोग मिलूना से स्मरण करवा श्रोतव्य कीर्तितव्य स्मर्तव्य इच्छुता अभयम जदि आम अभय चाहे ये भाव में ଭଗବାନ ବିଷୟରେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା। ତେଣୁ କିଂ ଜାପ୍ୟଂ କଣ ଜପ କରିବା କଥା ନାଇଁ, ଭଗବାନଙ୍କୁ ଜପ କରିବା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ।
ତେଣୁ ଏଇଭଳି ଭାବରେ ମନୁଷ୍ୟର କର୍ତ୍ତବ୍ୟ ରହିଛି। ତେଣୁ ଆମକୁ ଏଇ ସୁଯୋଗ ମିଳିଲା ଆମେ ଏଇ ଜନ୍ମମୃତ୍ୟୁ ଚକ୍ରରୁ ପାର ହେବା ପାଇଁ। ଶାସ୍ତ୍ରରେ ଯେଉଁ କଥା ରହିଛି, ଅନ୍ୟମାନେ ପାର ହେଇଯାଇଛି, ବହୁ ଜ୍ଞାନ ତପସା କୃତା ମଧ୍ୟମା କଥା ଭଗବତୀ ତାର ଭଗବାନ କହୁଛନ୍ତି ସପ୍ତମ ଅଧ୍ୟାୟରେ, ଯେ ଯେଉଁମାନେ ବହୁତ ଉଦାହରଣ ରହିଛି ଏଇ ଜନ୍ମମୃତ୍ୟୁ ଚକ୍ରରୁ ପାର ହେଇଯାଇଛନ୍ତି। ବିତରାଗ ଭୟ କ୍ରୋଧ ମନ୍ମୟା ମାନ ଉପାସିତା, ଯେଉଁମାନେ ଭଗବାନଙ୍କ ପାଦପଦ୍ମ ଆଶ୍ରୟ ନେବେ ସେମାନେ ଏଇ ଭୌତିକ ଜଗତ ଯୋଉ ଆସକ୍ତି ଭୟ କ୍ରୋଧ ଏସବୁ ପାର ହେଇଯାଇ ପାରିବେ। ଏଇଭଳି ଭାବରେ ଅନେକ ରହିଛି ଭାବ, ଅନେକ ରହିଛି ସେମାନେ ପାର ହେଇଯାଇଛନ୍ତି, ଏଇ ଜ୍ଞାନ ତପସ୍ୟା ମାଧ୍ୟମରେ ପାର ହେଇଯାଇଛନ୍ତି। କୁତା ମଧ୍ୟମା କଥା, ସେମାନେ ପବିତ୍ର ହେଇଯାଇଛନ୍ତି, ତ୍ରିଗୁଣ ଉର୍ଦ୍ଧକୁ ଚାଲିଯାଇଛନ୍ତି, ତେଣୁ ସେମାନେ ଭଗବାନଙ୍କ ଧାମକୁ ପ୍ରାପ୍ତ ହେଇଛନ୍ତି। ତେଣୁ ଏଇଭଳି ଭାବରେ ବହୁତ ଉଦାହରଣ ରହିଛି, ଦ୍ୱାଦଶ ମହାଜନ ରହିଛନ୍ତି, ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟସଖୀ ଭୟମ, ଏମାନେ ସବୁ ମହାଜନ ରହିଛନ୍ତି। ମହାଜନ ଦିନ ଗତସ ପନ୍ଥା, ଏମାନେ ଆମକୁ ଏଇ ପନ୍ଥା ଦେଇଛନ୍ତି। ଇଏ ହେଉଛି ଅପବର୍ଗର ପନ୍ଥା, ଭୌତିକ ଜଗତ ହେଉଛି ପବର୍ଗର ପନ୍ଥା। ଏଠି ମୃତ୍ୟୁ ଜଣେ ଅନ୍ତିମ ମୃତ୍ୟୁ ପ୍ରାପ୍ତ ହେବେ, କିନ୍ତୁ ମୃତ୍ୟୁକୁ ପାର ହେଇଯିବା ଯେଉଁ ପନ୍ଥା ସେ ହେଉଛି ଅପବର୍ଗର ପନ୍ଥା। ଆମେ ସେ ଅପବର୍ଗ ପନ୍ଥାରେ ଗତି କରିବା, ଏ ଭଗବାନ କଥା ଯେଉଁମାନେ ଶ୍ରବଣ କରିବେ ସେମାନେ ଅପବର୍ଗ ମାର୍ଗରେ ଗତି କରିବେ। ଭାଗବତ ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ ଏ କଥା କପିଳଦେବ କହୁଛନ୍ତି, ସତାନ୍ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣର ସାୟନା କଥା ତଜ୍ଜୋଷଣାତ୍ ଆସୁ ଅପବର୍ଗ ବର୍ତ୍ତମାନି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ଠତି। ଭଗବାନ କଥା ଯେତେବେଳେ ପରିବେଷଣ ହୁଏ ଭକ୍ତମାନଙ୍କ ମେଳରେ, ଇଏ ହେଉଛି ଏ କଥାରେ ଏତେ ଶକ୍ତି ରହିଛି, ବୀର୍ଯ୍ୟବତୀ କଥା ସବୁ ସତାନ୍ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିତ ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା, ଏ ବହୁତ ଆନନ୍ଦ ପ୍ରଦାନ କରେ ହୃଦୟକୁ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରେ, କର୍ଣ୍ଣକୁ କ'ଣ ସଙ୍ଗୀତ ମାଧ୍ୟମରେ ଆନନ୍ଦ ପ୍ରଦାନ କରେ ଏବଂ ହୃଦୟକୁ ସେ ସଙ୍ଗୀତର ଯେତେବେଳେ ଅର୍ଥ ଆମେ ବୁଝିଯିବା ସେତେବେଳେ ଆମ ହୃଦୟକୁ ଆନନ୍ଦ ପ୍ରଦାନ କରିବ, ଏବଂ ତଜ୍ଜୋଷଣା କେବଳ ଯେ ଆନନ୍ଦ ପ୍ରଦାନ କରିବ ଭଗବାନ କଥା ତା ନୁହଁ, ସେମାନେ ଖୁବ୍ ଶୀଘ୍ର ଅପବର୍ଗ ରାସ୍ତାରେ ଚାଲିବେ। ଆସୁ ଅପବର୍ଗ ବର୍ତ୍ତମାନି, ଭଗବାନ ଏଇ ବାର୍ତ୍ତାଟି ଦେଇଛନ୍ତି, ଏଇ ରାସ୍ତାଟି ଦେଇଛନ୍ତି, ଅବର୍ଗ ରାସ୍ତା ରହିଛି, ଅପବର୍ଗ ରାସ୍ତା ରହିଛି। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଯେଉଁମାନେ ଯେଉଁମାନେ ଅଜ୍ଞସ୍ଥା ପ୍ରଧାନସ ଯେଉଁମାନେ ମୋ ଏଇ କଥାକୁ ରାଜ ବିଦ୍ୟା ରାଜ, ଇଏ ହେଉଛି ବହୁତ ଗୁପ୍ତ କଥା, ଭଗବାନ ଦେଇ ଦେଇଛନ୍ତି ଜ୍ଞାନ, ରାଜ ବିଦ୍ୟା ରାଜ ଗୃହ ପବିତ୍ର ଇଦମ ଉତ୍ତମ, ଏ ବହୁତ ପବିତ୍ର ଏ ଉତ୍ତମ ଜ୍ଞାନ ଭଗବାନ ଦେଇଛନ୍ତି ପ୍ରତୀକ୍ଷା ଭଗବାନ, ଏବଂ ଆମେ ନିଜେ ଅନୁଭବ କରିବା ପ୍ରାକ୍ଟିକାଲ ରିଏଲାଇଜେସନ ଆସିବ ପ୍ରତୀକ୍ଷା ଭଗବାନ ସୁସୁଖମ କର୍ତ୍ତୁମ ବ୍ୟୟମ, ଏ ପନ୍ଥା ହେଉଛି ବହୁତ ସୁଖଦାୟକ ଏବଂ ଆମେ ଯାହା କରିବା କେବେ ନଷ୍ଟ ହେବ ନାହିଁ। ଅସ୍ତ୍ରଧାନ ପୁରୁଷ ଧର୍ମଶେଷ ପରନ୍ତପ ଅପ୍ରାପ୍ୟ ମାଂ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନ, ଏ କଥାରେ ଯଦି ଆମେ ଶ୍ରଦ୍ଧା ନ କରିବା ଏଇଟା ଗ୍ରହଣ ନ କରିବା ତାହେଲେ ଏଇ ମୃତ୍ୟୁ ସଂସାର ମୃତ୍ୟୁ ପଥରେ ଆମେ ଅଧିକ ହେବା, କିନ୍ତୁ ଭଗବାନ କଥାରେ ଯଦି ବିଶ୍ୱାସ କରିବା ଏଥିରେ ଯଦି ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ଅପବର୍ଗ ଅମୃତର ରାସ୍ତାରେ ଗତି କରିବା। ଆସୁ ଅପବର୍ଗ ବର୍ତ୍ତମାନ, ଅପବର୍ଗ ରାସ୍ତା କିଭଳି ଭାବରେ ନା ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି, ଗୋଟିଏ ଗୋଟିଏ ପରେ ଗୋଟିଏ ପରେ ଆସିବ ରାସ୍ତା, ଶ୍ରଦ୍ଧା ଆସିବ, କିଛି ବିଶ୍ୱାସ ରହିବ, ଆପଣଙ୍କର କିଛି ଶ୍ରଦ୍ଧା ରହିଛି ଯେଉଁଥିପାଇଁ ଆପଣମାନେ ଆମକୁ ଏଠି ନିମନ୍ତ୍ରଣ କରିଛନ୍ତି, ଆମେ ଏଠି ଭଗବାନ କଥା କହୁଛେ, ସେ ଭଗବାନ କଥାରେ ରତି ଆସିବ, ଶ୍ରଦ୍ଧା ରତି ଏବଂ ଭଗବାନ କଥାରେ ରତି ଆସିଲେ ଆମେ ଭକ୍ତିରେ ଅଗ୍ରସର ହେବା, ଏଇ ଜନ୍ମମୃତ୍ୟୁ ପାର ହେଇଯାଇପାରିବା। ଯେଉଁ ଜନ୍ମମୃତ୍ୟୁ ପାର ହେବା ଅସମ୍ଭବ, ଜଣେ ପାର ହେଇପାରିବ ନାହିଁ, ବ୍ରହ୍ମଲୋକ ପର୍ଯ୍ୟନ୍ତ ଗଲେ ମଧ୍ୟ ସେ ପାର ହେଇପାରିବ ନାହିଁ, କିନ୍ତୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ଏଇ ଜନ୍ମମୃତ୍ୟୁ ପାର ହେଇଯାଇପାରିବା। ଏବଂ ଯେଉଁମାନେ ଏ ମୃତ୍ୟୁ ପରେ ମଧ୍ୟ ଯେଉଁମାନେ ଅଛନ୍ତି ଆତ୍ମାଙ୍କର ସଦ୍ଗତି କାମନା କରିବା ପାଇଁ ତାବଦ୍ଧ ସାମ୍ପ୍ରଦାୟିକମ୍ ବୋଲି କୁହାଯାଇଛି, ଭଗବାନ କଥା ଯେଉଁମାନେ ମୃତ୍ୟୁ ହେଇଯାଇଛି ଯେଉଁମାନଙ୍କର ସେମାନଙ୍କୁ ମଧ୍ୟ ତାଙ୍କର ମଧ୍ୟ ସଦ୍ଗତି ପ୍ରଦାନ କରିବ। ତେଣୁ ଆଜି ଆମେ ଯେଉଁ ଭଗବାନଙ୍କର ନାମ ନେଲେ, ଭଗବାନ ଭଜନ କଲେ, ଭଗବାନ କଥା କହିଲେ, ଏହି ମାଧ୍ୟମରେ ବିଶେଷ ଭାବରେ अंबिका चरणकर आत्मार सद्गति कामना हो समान आम कामना करचे सद्गति हो सेतमै आमे गोटे थरो भगवान नाम लेई
समस्त समस्त के नाम रे
हरे कृष्णा 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 हरे 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 राम 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 हरे हरे
जय श्रीमद् भागवतम की जय श्री प्रभुपाद महाराज की जय श्री गुरुदेव की आनंद कोटि वैष्णव मुनि की जय अंबिका चरण कर आत्मा शब्द की होगी आनंद
दीदी मिंटी कहतु बाबा गुण कीर्तन कर दीदी मिंटी पुह झी अन्न मैंने किए अच्छा आसन्त कहते किए माइक्रोफोन दिखे बापा किसी शिक्षा देते आप पाला बेलू
आस पुह कि।